श्री चैतन्य महाविष्णुं येन भूतले स्वयं रूप गदामहं ददाति सोऽहं वन्देऽहं श्रीगुरो श्रीपरमं श्रीपुण्यसमासः श्रीरूपं सर्वप्रजातं सर्वगुणात्मकं सजीवं साद्वैतं सार्वभूतं वरजनसहितं कृष्णचैतन्यदेवं श्रीराधा कृष्णपादां सर्वरहिता श्रीविशाखानुदास हे कृष्ण करुणा सिन्धु दीनबन्धु जगत्पते गोपीशोरंगे राधे वृंदावनो नमो महानारायण कृष्ण प्रेम प्रदाते कृष्णाय कृष्णदर्शनम् श्री कृष्ण चैतन्य प्रभु नित्यानंद हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे
हरे कृष्ण। समस्त ग्रामवासी बृंद भक्तवृंद एवं मातृवृंद को आम भक्ति वेदांत इंस्टीट्यूट बुर्ला केन्द्र तरफ हार्दिक स्वागत जनाऊ आपण मानक आम कृतज्ञता ज्ञापन करछु धन्यवाद अर्पण करछु जेतु आपण माने हमको गोटे सुजोग प्रदान करछन्ति भगवान कथा प्रचार करिया एवं आपण देखिले कि सम पूर्व आम चलचित्र देखुथुलु किंतु सारा पृथ्वी रे भगवान कथा भगवान नाम विश्व प्रचार चलती सारा पृथ्वी तेणु ये जो सारा पृथ्वी प्रचार हमारे भारत वर्ष रु आरंभ रही निकट ओडिशा पाखे जो वेस्ट बेंगल प्रदेश जो रही वेस्ट बेंगल कलकाटा कलकाटा प्रभुपाद महाराज मझे अच्छा फटोचित्र से जन्मस्थान हूँ से कलकाटा से भगवान भक्त एवं सी तांकर गुरुदेव भक्ति सिद्धांत सरस्वती ठाकुर महाराज जे कि समग्र भारत वर्षरे 64 गौड़ी मठ स्थापन करते से आदेश देते तमें जेहेतु तुम बहुत पाठशाठ पाठशाठ पढ़च तेणु तमें ये इंग्राजी भाषा रे भारत बाहर विदेश रे भगवान कथा प्रचार कर सीटा हूँ बहुत गुरुत्वपूर्ण से समय जो प्रभुपाद महाराज गुरुदेव को भेटी से समय भारत पराधीन था 1933 गुरुदेव को भेटी भारत पराधीन था तेरु से समय भारत के स्वाधीन हम से बहुत भारतीय राजनीतिक नेता मान से तत्पर थे तेणु आम प्रभुपाद महाराज मत से कथा कहते आम तो बर्तमान भारत पराधीन रही देश आम भगवान कथा कि प्रचार करता किए शुण तेणु गुरुदेव कहले भगवान कथा प्रचार एत गुरुत्वपूर्ण जे से कौन सी देश राजनैतिक परिस्थित निर्भर करना तेणु कितु जहा हो सी जो भगवान कथा प्रचार करने जाते भारत स्वाधीन हो सारी 1962 मसीह से जाती बयस 69 वर्ष से समय जाते वृद्ध बयस कौन सी सुविधा नहीं बाहर जाइया स्थान नहीं परिस्थित से जा भगवान कथा प्रचार कर तेनालीर सौभाग्य आमर आपर भगवान कथा प्रचार करने निकट इस्कन गोटे केन्द्र रही रघुनंदन धाम जो आम रही बुकामुंडी साइफन पाखे रही विभिन्न फेस्टिवल सब कर विशेष भाव आसंता एप्रिल 8 तारीख में रामनवमी पालन भगवान रामचंद्र से प्रतिष्ठित होती बहुत काल से अच्छा से तेनाली दर्शन करने से व्यग्र अच्छा तेनाली व्यवस्था कर संवाद जन जा आसतु भगवान रामचंद्र कृपा प्राप्त हे ପ୍ରସାଦ ମଧ୍ୟ ପ୍ରଦାନ କରାଯାଉଥିବ ସମସ୍ତଙ୍କୁ। ତେଣୁ ଏହିଭଳି ଭାବରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଆମର ଆଜିର ଯେଉଁ କାର୍ଯ୍ୟକ୍ରମ ଏଇଟା ହେଉଛି ନାମ ହାଟ। ଆପଣମାନେ ଯେମିତି ଯାଉଛନ୍ତି ଆପଣ ବିଭିନ୍ନ ସ୍ଥାନରେ ଆପଣଙ୍କର ହାଟ ହେଉଛି, ପରିବା ପତ୍ର ହାଟ ହେଉଛି, ସେଇଭଳି ଭାବରେ ଆମେ ଭଗବାନଙ୍କର କଥା ଭଗବାନଙ୍କ ନାମ ହାଟ ଏଠି ଆପଣଙ୍କର ଆଜି ନାମର ହାଟ ହେଉଛି। ସେ ନାମ ହାଟ ସଂଘ ଆପଣ ଦେଖିବେ ଏଇ ବସ୍ଟି ଯୋଉ ରହିଛି ନାମ ହାଟ ସଂଘ। ଏ ନାମ ହାଟ ସଂଘର ଆମର ମୁଖ୍ୟ ଅଛନ୍ତି ଶ୍ରୀପାଦ ପ୍ରସିଦ୍ଧ ପ୍ରଭୁ। ସେ ଆମର ଏ ମନ୍ଦିରର ପାଖପାଖ ଅଞ୍ଚଳରେ ଏ ଭଗବାନ କଥା ଏ ନାମ ହାଟ ପ୍ରଚାର କରୁଛନ୍ତି। ନାମର ହାଟ ଆପଣମାନେ କିଣିବେ, ନାମ କିଭଳି କିଣିବେ ଏବଂ କୌଣସି ତାର ମୂଲ୍ୟ କିଛି ନାହିଁ, ଆପଣ ପଇସା କିଛି ଦେବା ଦରକାର ନାହିଁ। ଶ୍ରଦ୍ଧା ମୂଲ୍ୟରେ ଆପଣଙ୍କୁ ଆପଣଙ୍କ ଶ୍ରଦ୍ଧା ଆପଣଙ୍କ ବିଶ୍ୱାସ ଉପରେ ନିର୍ଭର କରୁଛି। ଏ ନାମ ଆପଣ ନେଇପାରିବେ, କିଣିପାରିବେ, ଆମେ ବିକୁଛୁ, ଫ୍ରିରେ ଦଉଛୁ ସେଇଟା ନାମ ଭଗବାନଙ୍କର ନାମ। ଏଇ ଭଗବାନଙ୍କ ନାମ ଯେଉଁ ଆପଣ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶନ କଲେ, ଆମେ ମଧ୍ୟ କୀର୍ତ୍ତନ କଲୁ, ଏ ଭଗବାନ ଆଉ ଭଗବାନଙ୍କର ନାମ ଭିତରେ କିଛି ତଫାତ ନାହିଁ। ଆମର ଭୌତିକ ଜଗତ ଯେଉଁ ଆମେ ଦେଖୁଛେ ସବୁ ଜିନିଷ ହେଉଛି ଅଦ୍ୱୈତ ଦ୍ୱୈତ ଜଗତ, ଦ୍ୱୈତ ଦୁଇଟି ଜିନିଷ ରହୁଛି ଏଠି ଦ୍ୱୈତ। ଏଠି ହସ ଅଛି ମାନେ କାନ୍ଦ ଅଛି, ଏଠି ମାନ ଅଛି ମାନେ ଅପମାନ ଅଛି, ଏଠି ଆପଣଙ୍କର ସୁଖ ଅଛି ମାନେ ଏଠି ଦୁଃଖ ଅଛି। ଏଇଭଳି ଭାବରେ ଏଠି ଦ୍ୱୈତମୟ ଜଗତ, ଏ ଭୌତିକ ଜଗତକୁ ଦ୍ୱୈତମୟ ଜଗତ ବୋଲି କୁହାଯାଉଛି। କିନ୍ତୁ ଏ ଦ୍ୱୈତମୟ ଜଗତର ଉର୍ଦ୍ଧ୍ୱରେ ଗୋଟେ ଜଗତ ରହିଛି ଯାହାକୁ ଅଦ୍ୱୈତ ଜଗତ ବୋଲି କୁହାଯାଉଛି, ଅଦ୍ୱୈତ। ସେଠି ଦୁଇଟି ଜିନିଷ ବିପରୀତ ଜିନିଷ ନାହିଁ, ସବୁ ସେଠାକୁ ଆବସୋଲ୍ୟୁଟ୍ ବୋଲି କୁହାଯାଉଛି। ଆବସୋଲ୍ୟୁଟ୍ ପ୍ରଭୁପାଦ ମହାରାଜ ଇଂରାଜୀରେ ହନୁମାନ କୃଷ୍ଣ ଆବସୋଲ୍ୟୁଟ୍, ଇଏ ହେଉଛି ଅଦ୍ୱୈତ ଅଦ୍ୱୈତ ଜଗତ, ସେଠି ଦୁଇଟି ଜିନିଷ ନାହିଁ, ସବୁ ଏ। ତେଣୁ ସେଇ ଅଦ୍ୱୈତ କହିଲେ ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କିଛି ତଫାତ ନାହିଁ। ଯେମିତି ଆମେ ଦେଖିବା ବୌଦ୍ଧ ଜଗତରେ ଜଳ, ଜଳ ଗୋଟେ ବସ୍ତୁ କିନ୍ତୁ ଜଳ ଗୋଟେ ମଧ୍ୟ ନାମ। କିନ୍ତୁ ଆମକୁ ଯଦି ଶୋଷ ହେଉଛି, ଆମେ ଯଦି ଜଳ 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 ବୋଲି କହିବା ତାହେଲେ ଆମର ଶୋଷ ମେଣ୍ଟିବନି। କାହିଁକି ନା ଏ ଭୌତିକ ଜଗତ ହେଉଛି ଦୁଇଟି ଦ୍ୱୈତ ଜଗତ, ବସ୍ତୁ ଏବଂ ତାର ନାମ ଭିତରେ ତଫାତ ରହିଛି। କିନ୍ତୁ ଅଦ୍ୱୈତ ଜଗତରେ ବସ୍ତୁ ଏବଂ ନାମ ଭିତରେ କୌଣସି ତଫାତ ନାହିଁ। ସେ ଅଦ୍ୱୈତ ଜଗତର ଭଗବାନ ଯୋଉ ରହିଛନ୍ତି, ଭଗବାନ ଏବଂ ଭଗବାନଙ୍କର ସବୁକିଛି, ଭଗବାନଙ୍କ ନାମ, ଭଗବାନଙ୍କ ରୂପ, ଭଗବାନଙ୍କର ଗୁଣ, ଭଗବାନଙ୍କର ଲୀଳା, ଏସବୁ କୌଣସି ତଫାତ ନାହିଁ। ତେଣୁ ଭଗବାନଙ୍କର ନାମ ରହୁଛି ମାନେ ଭଗବାନଙ୍କୁ ଆମେ ଭଗବାନଙ୍କର ସଙ୍ଗ କରୁଛେ, ଭଗବାନ ପ୍ରାପ୍ତ ହେଉଛେ। ତେଣୁ ଏଇ ଯୋଉ ନାମ ରହିଛି ସେଇ ନାମର ମହାତ୍ମ୍ୟ ଭଗବାନ ଯେଭଳି ଭାବରେ ଅନନ୍ତ, ଭଗବାନଙ୍କ ନାମର ମହାତ୍ମ୍ୟ ମଧ୍ୟ ସେଇଭଳି ଭାବରେ ଅନନ୍ତ। ଏବଂ ମାନବ ଜୀବନର ଜନ୍ମର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ବିଷୟରେ ଜାଣିବା। ଆମର ଯୋଉ ଚେତନା ରହିଛି, ଏ ଚେତନା ଯୋଉ ମାନବ ଆମେ ଜନ୍ମ ପ୍ରାପ୍ତ ହେଇଛେ ମାନେ ଆମେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଇଛେ। ଆପଣମାନେ ଜାଣିଥିବେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ଜଳଯାନ ଅବରକ୍ଷାଣୀ ସମୁଦ୍ର ନଦୀ ମାନଙ୍କରେ ଯୋଉ ସବୁ ବିଭିନ୍ନ ପ୍ରକାର ମତ୍ସ୍ୟ ସବୁ ରହିଛନ୍ତି ବା ଅନ୍ୟାନ୍ୟ ଜୀବ ସବୁ ରହିଛନ୍ତି ଜଳଜୀବ, ଏମାନେ 9 ଲକ୍ଷ ପ୍ରକାର ଅଛନ୍ତି। ତାଙ୍କଠାରୁ ଆଉ ଟିକେ ଉନ୍ନତ ହେଉଛନ୍ତି ସ୍ଥାବରା, ଯୋଉଟା ଗୋଟେ ଜାଗା ରହୁଛନ୍ତି ଗଛଲତା ଇତ୍ୟାଦି ଗୋଟେ ଜାଗା, ସେମାନେ ବୁଲି ପାରିବେନି, ଜଙ୍ଗମ ନୁହଁ, ସେମାନେ ସ୍ଥାବର। ସେମାନେ 20 ଲକ୍ଷ ପ୍ରକାର ଜୀବ, ସେମାନେ ମଧ୍ୟ ଜୀବ ଆମ ଭଳି ଜୀବ ସେମାନେ। ଏବଂ ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି କୃମୟ, ଛୋଟ ଛୋଟ କୃମି, ଯଦିଓ ସେମାନେ ଛୋଟ ଛୋଟ କିନ୍ତୁ ସେମାନେ ଜଙ୍ଗମ ବିଭିନ୍ନ ସ୍ଥାନକୁ ଯାଇପାରିବେ, ଏମାନେ ସ୍ଥାବର ଗୋଟେ ସ୍ଥାନରେ ରହିବେ। ତେଣୁ ତାଙ୍କଠାରୁ ଉନ୍ନତ ହେଉଛନ୍ତି ଏ କୃମି, ଏମାନେ ହେଉଛନ୍ତି 11 ଲକ୍ଷ ପ୍ରକାର ଜୀବ ଅଛନ୍ତି। ଏବଂ ତାଙ୍କଠାରୁ ଆଉ ଟିକେ ଉନ୍ନତ ହେଉଛନ୍ତି ପକ୍ଷୀ, ଆକାଶରେ ଯୋଉ ପଶୁ ପକ୍ଷୀମାନେ ସବୁ ବୁଲୁଛନ୍ତି ଉଡୁଛନ୍ତି, ଏ ପକ୍ଷୀମାନେ ହେଉଛନ୍ତି 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି। ଏବଂ ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି ପଶୁମାନେ, ପଶୁମାନେ ହେଉଛନ୍ତି ପକ୍ଷୀ ମୁଁ କହିଲି 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି ଏବଂ ପଶୁ ଅଛନ୍ତି 30 ଲକ୍ଷ ପ୍ରକାର। ଏବଂ ଏଇ ପଶୁମାନଙ୍କ ଭିତରେ ଶ୍ରେଷ୍ଠ ପଶୁ ହେଉଛନ୍ତି ଗାଈ, ଗାଈ। ଭଗବତ ଗୀତାରେ ଆପଣ ଦେଖିବେ ଭଗବାନ କହୁଛନ୍ତି କୃଷି ଗୋରକ୍ଷା ବାଣିଜ୍ୟମ ବୈଶ୍ୟକର୍ମ ସ୍ୱଭାବ, ଯଦିଓ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି କିନ୍ତୁ ତାଙ୍କ ଭିତରେ ଶ୍ରେଷ୍ଠ ପଶୁ ହେଉଛନ୍ତି ଗାଈ, ଗାଈ ଗୋରୁ ମାନେ ଏମାନେ ହେଉଛନ୍ତି ଶ୍ରେଷ୍ଠ ପଶୁ। ସେଥିପାଇଁ ଭଗବତ ଗୀତାରେ ଭଗବାନ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି ଏ ପଶୁ ଭିତରେ ଏଇ ଗାଈକୁ ରକ୍ଷା କରିବା ପାଇଁ, ଗୋରକ୍ଷା। ତେଣୁ ଏଇଭଳି ଭାବରେ ଏଇ ଯୋଉ 80 लाख प्रकार जीव अछंती एमाने होसंती निम्न चेतना रे अछंती आमर जो चेतना स्तर अछि जो चेतना द्वारा आमे कथा कहुचे किसी कथा बुझि पारुचे विभिन्न कार्य कर्म करुचे सब ये चेतना कार्य सब चेतना आमर ए जड़ जो जड़ जड़ पदार्थ एवं चेतन पदार्थ भीतर तफात से आम हूँ चेतन आम चेतना रही चेतना कौटी अच्छी चेतना आम भावे कौन आम आखिरे आम देखी पार्छे मैंने आखिर चेतना अच्छी कान शुनि पार्छे मैंने कान चेतना अच्छी हाथ द्वारा कार्य कर हाथ चेतना अच्छी कि प्रकृत चेतना ये ना ये सब अचेतन पदार्थ जमी मटी रही ये गोटे अचेतन पदार्थ जड़ सी गोटे अचेतन पदार्थ अग्नि सी गोटे अचेतन पदार्थ आकाश वायु एम सब अचेतन पदार्थ आगे चेतना ना कि पंचभूत शरीर सृष्टि भूमि जड़ अग्नि वायु आकाश ये पंचभूत शरीर की सृष्टि ये मत अचेतन कि चेतना कौटू आसूस ये जो शरीर रही कहते स्थूल शरीर ए स्थूल शरीर भितर गोटे रही आउ गोटे शरीर कहते सूक्ष्म शरीर आप समस्ते से सूक्ष्म शरीर विषय जानते जो आप स्वयं करद्रा जाते स्वप्न देखुच स्वप्न जो शरीर देखते से शरीर आम जो निद्रा जाग्रत हो जाए शरीर रोचे आम से शरीर आम भूली जाऊे स्वप्न जो देखुचे से हूँ सूक्ष्म शरीर से सूक्ष्म शरीर केमती या मन बुद्धि एवं अहंकार ये तीनो तत्व मन बुद्धि एवं अहंकार आम मन बर्तमान ये रोचे पुणी जा एटी रहिले मते कोठी जाई मारिबनी मन एते चंचल ता उपर आउरी उन्नत होची बुद्धि बुद्धि उपर उन्नत होची अहंकार जो आमे निजे कहुचे मु होची अमक ये होची अहंकार ये होची सूक्ष्म तत्व सूक्ष्म शरीर किंतु ये मते चेतनशील नुह चेतनशील कोटा चले ना आर उर्धरे अहंकार उर्धरे जो रहिची आत्मा आत्मा हूँ चेतनशील जो कि जन जो मनुष्य जीव जो मृत्युवरण कर सब जिन रही स्थूल शरीर जो रही रही आखि रही कान रही नासिका रही सब रही कि कार्यक्रम कर चेतना ना चेतना आस आखि देखी पार नहीं कान शुणी पार नहीं हाथ में कार्य करेतना आसुन तेनाली चेतन पदार्थ हूँ आत्मा आत्मारे चेतना रही जो चेतना द्वारा आम आखि द्वारा देखी पार्चे कर्ण द्वारा शुणी पार्चे नासिका द्वारा आग्रहण करे चेतना पदार्थ हूँ आत्मा पदार्थ आम आम हूँ चेतनशील आम हूँ आत्मा तेनाली मानव जन्म जन पाई मान ये सब आम उन्नत चेतना रही पशुपक्षी कीट पतंग जो कहली 80 लक्ष प्रकार जीव अच्छा से मानकर चेतना एत उन्नत नुह चेतनार विभिन्न स्तर रही बहुत निम्न चेतनार अच्छा जहाँ को कह आवृत चेतना एवं संकुचित चेतना ये दुईट चेतना भितर अच्छा तेनाली भगवत अनुसंधान करें ना कारण चेतना एत उन्नत नुह कि जड़े जो मानव जन्म प्राप्त हो सेतबेले से 80 लक्ष जन्म पार होकर मानव जन्म पाऊँ तार चेतना उन्नत चेतना से प्राप्त हो मुकुलित चेतना कहुचे तेनाली चेतन समस्त अच्छे मानव चेतनार ये मुकुलित चेतन समस्त अच्छे बर्तमान आमको गोटे सुजोग प्रदान करें चाहिए ये चेतना को उन्नत करदी आम ये चेतना को उन्नत नक तम चेतना पुणी निम्न को गति कर आम ईस्कन प्रतिष्ठा आचार्य श्री गोपाल महाराज से कहती ये मानव जन्म हूँ गोटे जंक्शन ट्रेन रेलवे जंक्शन सब रही देखिए संबलपुर जंक्शन से जंक्शन में कौन जे चाहिए एपट को आसपार हीराकूद आड़क आसपार किए भुवनेश्वर आड़क जापर किए सेपटे राउरकेला आड़क जापर यह जंक्शन भी कह तेणु ह्यूमन ये आम मानव जन्म से मतलब गोटे जंक्शन भाई भगवद गीता भगवान कहते जाती देवव्रता देहवान पितृणी जाती पितृव्रता ভূতানি জানতি ভূতেজিয়া জানতি মজ্জাজিনো বিমা আমি মানবজন পাইছে আমি মানবজনটা কিভাবে ভাবে ব্যবহার করছে আপনার মানে আজ আসি ভগবান কথা শ্রবণ করছেন ইয়ে হচ্ছে প্রভু কহিল ইয়ে হচ্ছে আমার মানবজন সৎ উপযোগ আমি করছে আপনার এই যে গোলগুন্ডা গ্রামে বহুত অধিবাসী অনেক গ্রামবাসী অনেক কিন্তু সেমানে এই তাঙ্কর যে রয়েছে চেতনা রয়েছে সে চেতনা উন্নত করা সে সুযোগ বর্তমান আমি দিয়া বর্তমান দিয়া যাচ্ছে সেমানে সেটা গ্রহণ করে না আমি এই যে নাম হাট রাখিছু আমি নাম বিক্রিয়া আসছু আপনারা নেই পারিবে কিন্তু আমার কোশি মূল্য নাই কিন্তু যাহার শ্রদ্ধা নাই সেমানে আসিপার না এটি আসিয়া কোশি পয়সার ব্যবস্থা করা যায় না পয়সা দেবে না আসব ফিস ব্যবস্থা করা যায়নি যে চাহিদা আসিপার সমস্ত ব্যবস্থা রয়েছে কিন্তু আপনার গ্রামবাসী কেতে অনেক কত লোক আসছেন তেমন ইয়ে হচ্ছে আমি যদি চাহিবা ভগবান আমার এই চেতনা স্তর উন্নত করে পার এই যে চেতনা রয়েছে মুকুলিত চেতনা রয়েছে এই মুকুলিত চেতনা কু আহরি উন্নত করে পার বিকশিত করে পার বিকশিত কেমি কর যেতবে আমি চিন্তা করা অর্থাৎ ব্রহ্ম জিজ্ঞাসা আমি কি আমি কাহিঁ এটি আসছু আমার জীবনর লক্ষ্য কম যেমনি অর্জুন ভগবান শরণ যাই পচারছেন কার্পণ্য দোষ বহত স্বভাব পৃচ্ছামি ত্বং ধর্ম সম্মুহতেতা যশ্রেয়স্যামি স্থিতম রুহিতন্মে শিষ্যস্তেয়ং সাধিমান তাম প্রপন্নম মু আপনার শরণরে গলি মু কৃপণতা দোষরু মু জানিপারনি মোর জীবনর কোন শ্রেয় জীবনরে আমার সাধারণত দুইটি জিনিস আছে গোটে হচ্ছে শ্রেয় গোটে হচ্ছে প্রেয় সমস্ত প্রেয় পাওয়া পাই ব্যাকুলত আপন মানে শ্রেয় পাওয়া পাই আসছেন এটি বহুত এই যে আমার এই সৎসঙ্গ কিন্তু এটি যেমন আসুনাহান্তি সেমানে প্রেয় পাই লাগছেন টিভি দেখিবে বা অন্যান্য কার্যক্রম করিবে রেডিও শুনিবে নিউজ শুনিবে এইসব বিভিন্ন প্রকার ভাবে এটা প্রিয় জিনিস সেটা আমি সে ভাবছেন এইটা হচ্ছে আমার প্রিয় এইটা হচ্ছে আমার আনন্দদায়ক জিনিস কিন্তু এই প্রিয় জিনিসটা আমাকে জীবনের শান্তি আনিপারিব না আমার জীবনের লক্ষ্যকে নিকটে পৌঁছাই পারিব না যেমন শ্রেয় জানিয়া চাহুছেন যেমন অর্জুন জানিয়া চাহুলে মোট শ্রেয় কম শ্রেয় জানিয়া হলে জনে উপযুক্ত গুরুঙ্কর শরণে যা পড়ব তদ্বিধি প্রণিপাতে না পরিপ্রশ্নে না সেবয়া উপদেখ্যন্তি তে জ্ঞানম জ্ঞানী না তত্ত্বদর্শিন শ্রেয় জানিয়া হলে জনে উপযুক্ত গুরুঙ্ক পাখু যা পড়ব তাঁকু প্রণিপাত করি তাঁকু পরিপ্রশ্ন করিকি তাঁকু সেবা কলে আমি এই শ্রেয় জিনিসটি জানিপারিবা না অর্জুন এতে বিখ্যাত ক্ষত্রিয় থিলে সমগ্র পৃথিবীর সে হচ্ছেন শ্রেষ্ঠ ধনুধারী থিলে এবং সমগ্র পৃথিবীর সে সম্রাট থিলে তাঙ্কর কোন কিছু অভাব থিলা কি কিন্তু সে কাহিঁকি ভগবানঙ্କ শরণে গলে কাহিঁকি সে কহিলে মু আপনার শিষ্যত্ব গ্রহণ করি মতে বুদ্ধি প্রদান করি মু জানিপারিনি মো জীবনের কোন কর্তব্য এভাবে উন্নত স্তরের রহিতি মধ্যে অর্জুন জানে ভগবানঙ্କ শরণে যাইছেন গুরুঙ্କ শরণে যাইছেন তেণু আমমানঙ্କ কথা কোন কহিবা তেণু এইভাবে ভাবে আমার বৈদিক শাস্ত্রে সব রয়েছে কেমিতি আমি জীবনরে এই আমার শ্রেয় আমি জীবনর লক্ষ্য প্রকৃত লক্ষ্য কেমিতি হাসল করে পারিবা এই আমি বৈদিক শাস্ত্রে আমি দিগদর্শন দিগদর্শন দিয়েছেন এইভাবে ভাবে গলে আমি জীবনরে আমার জীবনের লক্ষ্য প্রাপ্ত হয়ে পারিবা এইভাবে বহুত উদাহরণ রয়েছে আপনার জানিবে সুখদেব গোস্বামী সুখদেব গোস্বামী সে হচ্ছেন ভগবান ব্যাসদেব ব্যাসদেব হচ্ছেন ভগবানের জন অবতার তাঁকর পুত্র সে সুখদেব গোস্বামী সে সমস্ত বৈদিক শাস্ত্র কু জানিছেন সে এবং সে তাঁকর যে রয়েছে জ্ঞান সে তাঁর জ্ঞান প্রদান করছেন পরীক্ষিত মহারাজ পরীক্ষিত মহারাজ যেতবে ভগবান যেতবে শাপগ্রস্ত হয়েছেন হ্যাঁ গোটে থর সে যেতবে যাইলে শিকার করিয়া পাই সেই সময় সে বহু তৃষার্ত হয়েকি গোটে শ্রমিক ঋষি আশ্রমে যাই জল প্রার্থনা করছেন কিন্তু শ্রমিক ঋষি সে ভগবান ধ্যান সমাধিস্থ হয়ে যাই কি সে তাঁর কথা শুনে পারলেন କିନ୍ତୁ ଏଥିରେ କ୍ରୋଧ ପ୍ରକାଶ କରିକିରି ପରୀକ୍ଷିତ ମହାରାଜ ତାଙ୍କର ଗଳା ଦେଶରେ ଗୋଟେ ମୃତ ସର୍ପ ସେଠି ପଡିଥିଲା, ସେ ମୃତ ସର୍ପକୁ ତାଙ୍କ ଗଳା ଦେଶରେ ପକେଇଦେଲେ, ଯୋଉଥିପାଇଁ କି ଏ କଥା ଜାଣିକରି ତାଙ୍କର ପୁତ୍ର ଶମୀ ଋଷିଙ୍କର ପୁତ୍ର ଶ୍ରୀଙ୍ଗୀ 5 ବର୍ଷର ବାଳକ, କିନ୍ତୁ ତାଙ୍କର ଏତେ ଶକ୍ତି ଥିଲା ସେ ଅଭିଶାପ ପ୍ରଦାନ କରିଦେଲେ, କହିଲେ ଆଜକୁ 7 ଦିନ ଭିତରେ ତକ୍ଷକ ଦଂଶନରେ ପରୀକ୍ଷିତ ମହାରାଜ ମୃତ୍ୟୁବରଣ କରିବେ, ଏଇଭଳିଆର ଅଭିଶାପ ପ୍ରଦାନ କରିଦେଲେ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଜାଣିଲେ ଏ କଥା, ଶମୀ ଋଷି ତାଙ୍କୁ ଖବର ପଠେଇଲେ ଯେ ତମର ଆଉ 7 ଦିନ ଆୟୁଷ ଅଛି, ତମେ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେବା ପାଇଁ ଚେଷ୍ଟା କର ଏଇ 7 ଦିନ ଭିତରେ। କାରଣ ବ୍ରାହ୍ମଣର ଯୋଉ 5 ବର୍ଷର ବାଳକ ହେଲେ ମଧ୍ୟ ତାର କଥାକୁ ଆଉ ପରିବର୍ତ୍ତନ କରିହବନି, ସେ ଅଭିଶାପ ଦେଇ ସେ ପରିବର୍ତ୍ତନ କରିହବନି। ତେଣୁ ସେଇଭଳିଆ ଆମ ସମସ୍ତଙ୍କର ମଧ୍ୟ ଗୋଟେ ନିର୍ଦ୍ଦିଷ୍ଟ ସମୟ ରହିଛି, ଏତିକି ସମୟ ଭିତରେ ଆମେ ମୃତ୍ୟୁବରଣ କରିବା, ଆମେ ଜାଣିନେ କେତେ ବର୍ଷରେ ଆମେ ମୃତ୍ୟୁବରଣ କରିବା। ଆମର ଇସ୍କନର ଜଣେ ଆଚାର୍ଯ୍ୟ ଥିଲେ ଶ୍ରୀ ଶ୍ରୀମଦ ଗୌରବିନ୍ଦ ସ୍ୱାମୀ ମହାରାଜ, ଆପଣମାନେ ଜାଣିଥିବେ, ପାଶ୍ଚାତ୍ୟ ଜଗତରେ ସେ ମଧ୍ୟ ଆସି କଥା ପ୍ରଚାର କରିଛନ୍ତି। ସେ କହନ୍ତି କେଜାଣି ତାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, ଆମେ ଜାଣିନେ ତାହା କେତେବେଳେ ଅନ୍ତିମ ସମୟ ଆସିବ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କୁ ପଚାରୁଛନ୍ତି, ସୁଭଦ୍ର ଗୋସ୍ୱାମୀ ଆସି ସେଠି ପହଞ୍ଚନ୍ତି, ତାଙ୍କୁ ପଚାରୁଛନ୍ତି ଯେ ପ୍ରକୃତରେ ଆମ ଜୀବନର କଣ ଲକ୍ଷ୍ୟ, ଆମେ କଣ କରିବା କଥା, ମାନବ ଜୀବନର ଉଦ୍ଦେଶ୍ୟ କଣ, ଏସବୁ ପ୍ରଶ୍ନର ଉତ୍ତରରେ ସୁଭଦ୍ର ଗୋସ୍ୱାମୀ କହୁଛନ୍ତି ଯେ ତସ୍ମାତ୍ ସର୍ବାତ୍ମନର ଆଜନ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଭଗବାନ ନୃଣାମ। ଆମ ମାନବ ଜୀବନର କର୍ତ୍ତବ୍ୟ ହେଉଛି, ସାଧାରଣତଃ ଯୋଉଟା ଆମର କର୍ତ୍ତବ୍ୟ ନୁହଁ ସେଇଟା ସମସ୍ତେ ଲୋକ କରୁଛନ୍ତି, ଶତକଡ଼ା 99 ଭାଗ ଲୋକ ଯୋଉଟା ଆମର ଜୀବନର କର୍ତ୍ତବ୍ୟ ନୁହଁ ସେଇଟା ହିଁ କରୁଛନ୍ତି, ଯୋଉଟା ଶୁଣିବା କଥା ନୁହଁ ସେଇଟା ଶୁଣୁଛନ୍ତି, ଯୋଉଟା କହିବା କଥା ନୁହଁ ସେଇଟା କହୁଛନ୍ତି, ଯୋଉଟା କରିବା କଥା ନୁହଁ ସେଇଟା ହିଁ କରୁଛନ୍ତି, ଏସବୁ କାର୍ଯ୍ୟ କରୁଛନ୍ତି। କିନ୍ତୁ ପ୍ରକୃତରେ ଆମର କଣ ଶୁଣିବା କଥା ନା, ତସ୍ମାତ୍ ସର୍ବାତ୍ମନ ରାଜନ ଭଗବାନ, ଯିଏ କି ହେଉଛନ୍ତି ସର୍ବାତ୍ମନା, ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି ସର୍ବାତ୍ମନା, ସେ ହରି, ସେ ହେଉଛନ୍ତି ଭଗବାନ, ତାଙ୍କ ବିଷୟରେ ସର୍ବତ୍ର ସବୁଠାରେ ଏବଂ ସର୍ବଦା ସବୁ ସମୟରେ ଶୁଣିବା କଥା, କୀର୍ତ୍ତନ କରିବା କଥା ବା ସ୍ମରଣ କରିବା କଥା। ଯଦି ଆମେ ଏଇ ଜୀବନର ଅନ୍ତିମ ଲକ୍ଷ୍ୟ ହାସଲ କରିବା ପାଇଁ ଚାହୁଁଛେ ବା ମୃତ୍ୟୁ ଭୟରୁ ମୃତ୍ୟୁକୁ କେମିତି ଏଡେଇ ପାରିବା, ଯଦି ଚାହୁଁଛେ ମୃତ୍ୟୁକୁ କେମିତି ଆମେ ପାର ହେଇପାରିବା, ମୃତ୍ୟୁକୁ କେମିତି ଅତିକ୍ରମ କରିପାରିବା, କେମିତି ଜୟ କରିପାରିବା ମୃତ୍ୟୁକୁ, ତାହେଲେ ଏଇଟା ହେଉଛି ମାର୍ଗ। କୌଣସି ବୈଜ୍ଞାନିକ ମାନେ କୌଣସି ଯେତେ ଆମର ଯେତେ ନୂଆ ନୂଆ ଉଦ୍ଭାବନ ହେଲେ ମଧ୍ୟ, ଯେତେ ନୋବେଲ ପ୍ରାଇଜ ଦିଆଗଲେ ମଧ୍ୟ, କୌଣସି ବୈଜ୍ଞାନିକ ଏପର୍ଯ୍ୟନ୍ତ ଉଦ୍ଭାବନ କରିନାହାନ୍ତି ଯେ କେମିତି ଆମେ ଅମର ହବା, କେମିତି ଆମେ ମୃତ୍ୟୁ ମୁଖରୁ ରକ୍ଷା ପାଇବା। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଏଇଟା ତତ୍ରୟୋଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଇଏ ହେଉଛି ଜ୍ଞାନ। ଯୋଉମାନେ ଜ୍ଞାନୀ ସେମାନେ ଜାଣନ୍ତି ପ୍ରକୃତରେ ଏ ଭୌତିକ ଜଗତ ହେଉଛି ଦୁଃଖ ଦୁଃଖାଳୟ, ଏବଂ ଏଥିରେ କଣ ଦୁଃଖ ଅଛି ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଜନ୍ମ ବହୁତ କଷ୍ଟ ଜଣେ ପ୍ରାପ୍ତ ହେଉଛି ମାତୃଗର୍ଭରେ 10 ମାସ ରହିକିରି, ଏବଂ ମୃତ୍ୟୁ ସମୟରେ ସମସ୍ତେ ଆମେ ଦେଖୁଛେ କେମିତି ଜଣେ ଯନ୍ତ୍ରଣା ଛଟପଟ ହେଉଛି, ଏବଂ ତା ଭିତରେ ବାର୍ଦ୍ଧକ୍ୟ ରହିଛି, ବିଭିନ୍ନ ପ୍ରକାର ରୋଗ ରହିଛି, ବ୍ୟାଧି ବିଭିନ୍ନ ପ୍ରକାର ରୋଗ ରହିଛି, କେତୋଟି ରୋଗ ରହିଛି ଯାହାର ଏପର୍ଯ୍ୟନ୍ତ ଔଷଧ ମଧ୍ୟ ବାହାରି ପାରୁନାହିଁ। ତେଣୁ ଏଇଭଳି ଭାବରେ ଯେଉଁମାନେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ସେମାନେ ଜାଣନ୍ତି ଏଇ ଭୌତିକ ଜଗତ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ, ଏସବୁ ଦୁଃଖ ରହିଛି, କେମିତି ଆମେ ଏଇ ଦୁଃଖକୁ ଏଡେଇ ପାରିବା, ଭଗବାନ ଭଗବତ ଗୀତାରେ ମଧ୍ୟ ସେ କଥା କହିଛନ୍ତି। ମାମୋପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ ନା କୁହନ୍ତି ମହାତ୍ମାନ ସଂସିଦ୍ଧି ପରମାନ୍ କଥା। ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହେବେ ମାମୋପେତ୍ୟ, ସେମାନେ ଆଉ ଏଇ ଭୌତିକ ଜଗତକୁ ଏଇ ଜନ୍ମ ମୃତ୍ୟୁ ଦ୍ୱାରା ବାଦି ଦୁଃଖ ଭୋଗ କରିବାକୁ ଆସିବେ ନାହିଁ, ସେମାନେ ମହାତ୍ମା, ସେମାନେ ହେଉଛନ୍ତି ମହାତ୍ମା, ସେମାନେ ଆମ ଭଳି ଦେଖାଗଲେ ମଧ୍ୟ ସେମାନେ ହେଉଛନ୍ତି ପ୍ରକୃତ ମହାତ୍ମା। ଆପଣମାନେ ଯୋଉ ଦେଖୁଛନ୍ତି ଆମ ପଛପଟେ ପ୍ରଭୁପାଦ ମହାରାଜ, ସେ ଜଣେ ମହାତ୍ମା, ତାଙ୍କ ପାଖରେ ତାଙ୍କ ଶିଷ୍ୟ ରହିଛନ୍ତି ଗୁରୁଦେବ ଆମର, ସେ ମଧ୍ୟ ଜଣେ ମହାତ୍ମା। ଏମାନେ ଜନ୍ମ ମୃତ୍ୟୁକୁ ପାର ହେଇଯାଇଛନ୍ତି, ଖାଲି ଯେ ସେମାନେ ପାର ହେଇଯାଇଛନ୍ତି ତା ନୁହଁ, ତାଙ୍କ ଶରଣରେ ଯେଉଁମାନେ ଆସୁଛନ୍ତି ସେମାନେ ମଧ୍ୟ ପାର ହେଇଯାଉଛନ୍ତି, ଏବଂ ସେମାନଙ୍କ ଶରଣରେ ଯେଉଁମାନେ ଆସିବେ ସେମାନେ ମଧ୍ୟ ଜନ୍ମ ମୃତ୍ୟୁ ପାର ହେଇଯିବେ, ସେମାନେ ମଧ୍ୟ ମହାତ୍ମା ହେଇଯିବେ, କାରଣ ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ସୁଯୋଗ ଭଗବାନ ବ୍ୟବସ୍ଥା କରିଛନ୍ତି, କେମିତି ମଧ୍ୟ ସେମାନେ ପ୍ରାପ୍ତ ହେବ। ତେଣୁ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି ଯେ ଭଗବାନଙ୍କ ବିଷୟରେ ସବୁବେଳେ ଶ୍ରବଣ କରିବା କଥା, କୀର୍ତ୍ତନ କରିବା କଥା ଏବଂ ସ୍ମରଣ କରିବା କଥା, ଏବଂ ସବୁ ସମୟରେ ଯେତେବେଳେ ଆମ ସମୟ ହେଉଛି, ବର୍ତ୍ତମାନ ସନ୍ଧ୍ୟାବେଳେ ଆପଣ ସମୟ ପାଇଲେ ସେଥିପାଇଁ ଆମେ ମଧ୍ୟ ସନ୍ଧ୍ୟାବେଳେ ବ୍ୟବସ୍ଥା କରିଛୁ, ସବୁ ସମୟରେ ଆପଣ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି, ସବୁ ସମୟରେ ଆପଣ ଏଇ କଥା ଭଗବାନଙ୍କ କଥା ଶୁଣିପାରିବେନି ବା କହିପାରିବେନି ବା ସ୍ମରଣ କରିପାରିବେନି, କିନ୍ତୁ ତଥାପି ଆପଣ ସବୁ ସମୟରେ ମଧ୍ୟ କରିପାରିବେ। ବର୍ତ୍ତମାନ କଳିଯୁଗରେ ଏଇ ସୁଯୋଗଟି ଆପଣ ମଧ୍ୟ ପ୍ରାପ୍ତ ହେଇଛନ୍ତି। ଆମର 528 ବର୍ଷ ତଳେ ସେଇ ଭଗବାନ ଯିଏ 5000 ବର୍ଷ ତଳେ ଆସିକିରି ଭଗବତ ଗୀତାର ଜ୍ଞାନ ଦେଇଛନ୍ତି, ସେଇ ଭଗବାନ 528 ବର୍ଷ ତଳେ ଆସିକିରି ଚୈତନ୍ୟ ମହାପ୍ରଭୁ ଉପରେ ସେ ମଧ୍ୟ ଆମେ କଳିଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧା ରହିଛନ୍ତି, ବିଭିନ୍ନ ପ୍ରକାର କଳିର ଦୋଷ ରହିଛି, ତା ଭିତରେ ମଧ୍ୟ ଭଗବାନ ତାଙ୍କର ଆମେ କେମିତି ଭଗବାନଙ୍କୁ ତାଙ୍କୁ ପ୍ରାପ୍ତ ହେବା ସେଥିପାଇଁ ମଧ୍ୟ ବ୍ୟବସ୍ଥା କରିଦେଇଛନ୍ତି, ବହୁତ ସହଜ ବ୍ୟବସ୍ଥା, ବହୁତ ସରଳ ବ୍ୟବସ୍ଥା କରିଦେଇଛନ୍ତି। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ଯେକୌଣସି ସ୍ଥାନରେ ଥାନ୍ତୁ ନା କାହିଁକି, ଆମେ ଭଗବାନଙ୍କର ନାମ ଗ୍ରହଣ କରିପାରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନଙ୍କ ନାମ ଆମର ଚେତନ ମହାପ୍ରଭୁ କହୁଛନ୍ତି ଯେ ଆପଣଙ୍କର ନାମରେ ସବୁକିଛି ଶକ୍ତି ରହିଛି, ଭଗବାନଙ୍କ ଯୋଉଭଳି ଭାବରେ ଶକ୍ତି ରହିଛି ଭଗବାନଙ୍କ ନାମରେ ମଧ୍ୟ ସେଇଭଳି ଶକ୍ତି ରହିଛି। ଆମେ ଯୋଉ କଥା କହୁଥିଲୁ ପ୍ରଥମେ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ, ନାମ ନାମ କାହାରି ବହୁଧା ନିଜ ସାର ଶକ୍ତି ସତ୍ରାର୍ପିତ ନିୟମିତ ସ୍ମରଣୀନ କାଳ ଏକାଦଶୀ ତବ କୃପା ଭଗବାନ ମହାପି ନିର୍ଦ୍ଦେହ ମିଦ୍ରିଶ ମିହା ଜିନାଦୁ ରାଗ। ଭଗବାନ କୃପା କରିକିରି ଭଗବାନ କଳିଯୁଗରେ ଆମ ପାଇଁ ନାମ ରୂପରେ ଆସିଛନ୍ତି, ଆପଣମାନେ ଦେଖୁଥିବେ ଜାଣୁଥିବେ ଯେ ଇଏ ହଉଛନ୍ତି ଭଗବାନଙ୍କ ଅବତାର, ସିଏ ହଉଛନ୍ତି ଭଗବାନଙ୍କ ଅବତାର, ଏମିତି ବିଭିନ୍ନ କଥା କୁହାଯାଉଛି, କିନ୍ତୁ ପ୍ରକୃତରେ କଳିଯୁଗରେ କୌଣସି ଭଗବାନଙ୍କର ଅବତାର ନାହାନ୍ତି, କଳିଯୁଗରେ ଭଗବାନ ନାମ ରୂପରେ ଆସିଛନ୍ତି। ଆମେ ଯେ ମହାମନ୍ତ୍ର କୀର୍ତ୍ତନ କରୁଛେ ଏଇ ନାମ ରୂପରେ ଭଗବାନ ଆସିଛନ୍ତି, ଏବଂ ଭଗବାନଙ୍କର ଏଭଳି କୃପା ଯେ ଭଗବାନଙ୍କର ଯେଉଁଭଳି ଭାବରେ ଶକ୍ତି ଭଗବାନଙ୍କ ନାମରେ ସେଇଭଳି ଭାବରେ ଶକ୍ତି ରହିଛି। ତତ୍ରାର୍ପିତା ନିୟମିତ ସ୍ମରଣୀନ କାଳ, କିନ୍ତୁ ଏଭଳି ଭଗବାନ କୃପାମୟ ସେଇ ଭଗବାନଙ୍କର ନାମ ନେବା ପାଇଁ କୌଣସି ନିୟମ କୌଣସି ସମୟର ବ୍ୟବସ୍ଥା ରଖାହେଇନି, ଯେକୌଣସି ସମୟରେ ଯେକୌଣସି ଜଣେ ଯେକୌଣସି ଅବସ୍ଥାରେ ମଧ୍ୟ ଏଇ ଭଗବାନଙ୍କ ନାମ ନେଇପାରିବ। ଆପଣ ଖାଉଥିଲା ବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବେ, ଯେତେବେଳେ ଯାଉଛନ୍ତି କାମକୁ ବିଭିନ୍ନ ପ୍ରକାର କିଏ କୌଣସି ସର୍ଭିସ କରିଛନ୍ତି, କିଏ କୋଉ ଚାଷ କାର୍ଯ୍ୟ କରୁଛନ୍ତି, କିଏ ବ୍ୟବସାୟ କରୁଛନ୍ତି, ଗଲାବେଳେ ମଧ୍ୟ ଆପଣ ଭଗବାନଙ୍କ ନାମ ନେଇପାରିବେ, ଶୋଇଲା ବେଳେ ମଧ୍ୟ ଆପଣ ଭଗବାନଙ୍କର ନାମ ସ୍ମରଣ କରିପାରିବେ, ନାମ ସ୍ମରଣ କରିପାରି ମଧ୍ୟ ଶୋଇଯାଇପାରିବେ, ଇଏ ହଉଛି ଭଗବାନଙ୍କର କୃପା। କିନ୍ତୁ ଏତେ କୃପା କଲେ ମଧ୍ୟ ଆମେ ଏତେ ହତଭାଗା ଯେ ଆମେ ଏଇ ଭଗବାନଙ୍କ ନାମରେ ଆମର ରୁଚି ଆସୁନାହିଁ। ତେଣୁ ପରୀକ୍ଷିତ ମହାରାଜ 5000 ବର୍ଷ ତଳେ ସେ କଥା କହୁଥିଲେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଏ କଥା କହୁଥିଲେ ଯେ ଏଇ ଭଗବାନଙ୍କର ନାମ ବା ଭଗବାନଙ୍କର ଶରଣରେ ଯିବା ପାଇଁ ଭଗବାନ ସବୁଠାରେ ସୁଲଭ, ସର୍ବତ୍ର ସର୍ବଦା, ଏମିତିକି ଜଣେ ମାତୃଗର୍ଭରେ ଥିଲେ ମଧ୍ୟ ସେ ମଧ୍ୟ ଭଗବାନଙ୍କର ଭକ୍ତି ଆଚରଣ କରିପାରିବ, ଭଗବାନ ପ୍ରାପ୍ତ ହେଇପାରିବ। ଏଇ ଛୋଟ ପିଲାମାନେ ଖେଳୁଛନ୍ତି ଏଠି, ସେମାନେ ଭଗବାନଙ୍କ ବିଷୟରେ ବୁଝିପାରୁନାହାନ୍ତି, କିନ୍ତୁ ଭଗବାନ କଥା ତାଙ୍କର କାନ ଭିତରେ ପ୍ରବେଶ କରିକି ତାଙ୍କର ସେ ଭଗବାନଙ୍କର କୃପା ସେମାନେ ପ୍ରାପ୍ତ ହେଉଛନ୍ତି। ଯେମିତି ଆପଣ ମାନେ ଔଷଧ ଖାଉଛନ୍ତି, ଔଷଧ ଖାଇଲା ବେଳେ କେମିତି ଆମର ରୋଗ ଭଲ ହଉଛି ଆମେ ଜାଣୁନେ, ସେଇଭଳି ଭାବରେ ଭଗବାନଙ୍କର କଥା ଇଏ ହଉଛି ଗୋଟେ ଔଷଧ, ଔଷଧା ଛତ୍ର ମନ ବିରାମା, ଇଏ ହଉଛି ଭବରୋଗକୁ ଦୂର କରିବା ପାଇଁ ଇଏ ହଉଛି ଔଷଧ, ତାକୁ ଶୁଣିବା ଦ୍ଵାରା ଏଇ ଔଷଧ କାର୍ଯ୍ୟ କରୁଛି। ଆପଣ ମାନେ ଯୋଉ ଔଷଧ ଖାଉଛନ୍ତି ବହୁତ କଟୁ ଔଷଧ ବି ରହିଛି, ଖାଇବା ପାଇଁ ଇଚ୍ଛା ହଉନି କିନ୍ତୁ ଜବରଦସ୍ତି ଖାଉଛନ୍ତି, କିନ୍ତୁ ଇଏ ଗୋଟେ ଏଭଳି ଔଷଧ ଭବସଦା ଛତ୍ର ମନ ବିରାମା, ଭଗବାନ କଥା ହଉଛି ଗୋଟେ ଔଷଧ ଯାହାକୁ ଶୁଣିଲେ ଶ୍ରୋତ୍ର ବା କର୍ଣ୍ଣକୁ ମଧ୍ୟ ଆନନ୍ଦ ପ୍ରଦାନ କରୁଛି ଏବଂ ମନକୁ ମଧ୍ୟ ଆନନ୍ଦ ପ୍ରଦାନ କରୁଛି।
ଏଇ ଅମୃତ ଏ ଅମୃତ କଥାମୃତ ଏଇ ଭୌତିକ ଜଗତ ହଉଛି ମୃତ ଜଗତ କିନ୍ତୁ ଭଗବାନଙ୍କ ସବୁକିଛି ଜିନିଷ ହଉଛି ଅମୃତ ଭଗବାନଙ୍କ ନାମ ଅମୃତ କଥାମୃତ ଭଗବାନଙ୍କର ସବୁକିଛି ଅମୃତ ଏ ଅମୃତ ଆମେ ପାନ କରୁଛେ ତେଣୁ ଏଇ ଯୋଉ ଭଗବାନଙ୍କର ଶରଣ ଯିବା ପାଇଁ ବା ଭଗବାନଙ୍କର ଭକ୍ତି ଆଚରଣ କରିବା ପାଇଁ କୌଣସି ଅପ୍ରତିହତା କୌଣସି ବାଧା ଆସିପାରିବନି କୌଣସି ସମୟରେ ଜଣେ ମାତୃଗର୍ଭରେ ଅଛନ୍ତି ତାହେଲେ ସେ କେମିତି କରିବେ ନା କରିପାରିବେ ଉଦାହରଣ ହଉଛି ପ୍ରହ୍ଲାଦ ମହାରାଜ ମା କୟାଧୁ ଯେତେବେଳେ ହିରଣ୍ୟକଶିପୁ ବା ପତ୍ନୀ କୟାଧୁ ହିରଣ୍ୟକଶିପୁ ଯେତେବେଳେ ଦେବତାମାନଙ୍କ ଦ୍ୱାରା ପରାସ୍ତ ହେଇକିରି ସେ ଚାଲିଯାଇଛନ୍ତି ତପସ୍ୟା କରିବା ପାଇଁ ସେ ସମୟରେ ତାଙ୍କର ମାତାଙ୍କ ଗର୍ଭରେ ପ୍ରହ୍ଲାଦ ମହାରାଜ ରହିଛନ୍ତି ହିରଣ୍ୟକଶିପୁଙ୍କର ପତ୍ନୀ କୟାଧୁ ତାଙ୍କର ଗର୍ଭରେ ପ୍ରହ୍ଲାଦ ଜଣେ ଭକ୍ତ ସେ ଜଣେ ମହାଜନ ଦ୍ୱାଦଶ ଯୋଉ ମହାଜନ ଅଛନ୍ତି ତାଙ୍କ ଭିତରେ ସେ ଜଣେ ମହାଜନ କାରଣ ସେ ମାତୃଗର୍ଭରେ ହିଁ ଭଗବାନଙ୍କ ଶରଣରେ ଯାଇଛନ୍ତି ନାରଦ ମୁନିଙ୍କର ସେ ସଙ୍ଗ ପ୍ରାପ୍ତ ହେଇଥିଲେ ମାତା କୟାଧୁ ଦେବତାମାନେ ତାଙ୍କୁ ବାନ୍ଧିକି ନେଇଯାଉଥିଲେ କିନ୍ତୁ ନାରଦ ମୁନି ଆସି ତାଙ୍କୁ ଉଦ୍ଧାର କଲେ ଉଦ୍ଧାର କରି ତାଙ୍କ ଆଶ୍ରମରେ ତାଙ୍କୁ ଭଗବାନ କଥା ଶୁଣାଉଛନ୍ତି ଯେତେ ବର୍ଷ କାଳ ହିରଣ୍ୟକଶିପୁ ତପସ୍ୟା କରୁଛନ୍ତି ସେତେ ବର୍ଷ କାଳ ନାରଦ ମୁନି ଭଗବାନଙ୍କ କଥା ଶୁଣାଉଛନ୍ତି ତାଙ୍କ ମା କୟାଧୁ ମାତୃଗର୍ଭରେ ରହିକି ପ୍ରହ୍ଲାଦ ମହାରାଜ ସବୁ ଶ୍ରବଣ କରୁଛନ୍ତି ଛୋଟ ପିଲା ମାତୃଗର୍ଭରେ ରହିଛି ସେ କଣ ଆମେ ମାତୃଗର୍ଭରେ ଥିଲେ ଆମର ସତ ଆମେ ଭୁଲି ଯାଇଛେ କିନ୍ତୁ ପ୍ରହ୍ଲାଦ ମହାରାଜ ସେ ମାତୃଗର୍ଭରେ ଭଗବାନ କଥା ସବୁ ସେପରି ସେ ସବୁ ମନେ ରଖିଛନ୍ତି ପାଞ୍ଚ ବର୍ଷର ବାଳକ ଯେତେବେଳେ ହେଇଯାଇଛନ୍ତି ସେତେବେଳେ ସେ ତାଙ୍କ ସାଙ୍ଗମାନଙ୍କୁ କହୁଛନ୍ତି ମୁଁ ଏଇ ଯୋଉ ଜ୍ଞାନ ପ୍ରାପ୍ତ ହେଇଛି ଏ ମୋର ମାଙ୍କ ଗର୍ଭରେ ଥିଲାବେଳେ ଏଇଟାକୁ ନାରଦ ମୁନିଙ୍କୁ ଶ୍ରବଣ କରିଥିଲି ମାତୃଗର୍ଭରେ ତାଙ୍କ ମଧ୍ୟ ଭଗବାନଙ୍କ ଭକ୍ତି ଆଚରଣ କରିପାରିବେ ଆମେ ଗତକାଲି ସେ ବିଷୟରେ କହୁଥିଲୁ କେମିତି ହିରଣ୍ୟକଶିପୁ ଯିଏକି ଏତେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ ତପସ୍ୟା ଦ୍ୱାରା ସେ ବ୍ରହ୍ମାଙ୍କଠାରୁ ବହୁତ ବର ପ୍ରାପ୍ତ ହେଇଥିଲେ ସେ ଦିନରେ ମରିବେ ନାହିଁ ରାତିରେ ମରିବେ ନାହିଁ ଏଇଭଳି ଭାବରେ ଅନେକ ବର ପ୍ରାପ୍ତ ହେଇଥିଲେ କିନ୍ତୁ ଏତେ ବର ପ୍ରାପ୍ତ ହେଇକି ମଧ୍ୟ ସେ ଭଗବାନଙ୍କର ବିଷୟରେ ଜାଣିପାରିଲେ ନାହିଁ ତେଣୁ ନିଜକୁ ସେ ଭଗବାନ ବୋଲି ଘୋଷଣା କଲେ ଏବଂ ଅନ୍ତିମରେ ଭଗବାନ ନୃସିଂହଦେବ ରୂପରେ ଖମ୍ବରୁ ଆବିର୍ଭାବ ହେଇକି ତାଙ୍କୁ ହତ୍ୟା କରିଛନ୍ତି ଏବଂ ପ୍ରହ୍ଲାଦ ମହାରାଜଙ୍କୁ ରକ୍ଷା କରିଛନ୍ତି ତେଣୁ ସେହିଭଳି ଭାବରେ ବାଳକ ଅବସ୍ଥାରେ ଛୋଟ ପିଲାମାନେ ବାଳକ ଅଛନ୍ତି ସେମାନେ କଣ ଭଗବାନଙ୍କ ଭକ୍ତି ଆଚରଣ କରିପାରିବେ କି ଯଦି ପ୍ରଶ୍ନ ହବ ନା ହଁ କରିପାରିବେ ଉଦାହରଣ କଣ ନା ଉଦାହରଣ ହଉଛନ୍ତି ଯୁବ ମହାରାଜ ସେହିଭଳି ଭାବରେ ଜଣେ ଯୁବକ ଅବସ୍ଥାରେ ସାଧାରଣତଃ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି ଭଗବାନଙ୍କର ଶରଣରେ ଯିବା ପାଇଁ ତାଙ୍କୁ ସମୟ ହଉନି କିନ୍ତୁ ସମଗ୍ର ପୃଥିବୀର ସମ୍ରାଟ ଥିଲେ ଅମ୍ବରୀଶ ମହାରାଜ ସେ ସୂର୍ଯ୍ୟବଂଶରେ ଜଣେ ପ୍ରସିଦ୍ଧ ସମ୍ରାଟ ଥିଲେ ଭଗବାନ ରାମଚନ୍ଦ୍ର ଯୋଉ ବଂଶରେ ଆସୁଛନ୍ତି ସେଇ ସୂର୍ଯ୍ୟବଂଶରେ ସେ ଥିଲେ ପ୍ରସିଦ୍ଧ ସମ୍ରାଟ ସମଗ୍ର ପୃଥିବୀର ସମ୍ରାଟ ହେଇକି ମଧ୍ୟ ଯୁବକ ବୟସରେ ସେ ଭଗବାନଙ୍କର ଭକ୍ତି ଆଚରଣ କରୁଥିଲେ ସବୈ ମନ କୃଷ୍ଣ ପଦାର ବିନ୍ଦେବ ମନ ସବୁବେଳେ ଭଗବାନଙ୍କ ପାଦପଦ୍ମରେ ଡକାଉଥିଲେ ଶ୍ରୁତିଂ ଚକାରା ଚିତ ସତ୍ କଥୋଦୟୀ କର୍ଣ୍ଣ ଦ୍ୱାରା ସେ ଭଗବାନ କଥା ଶ୍ରବଣ କରୁଥିଲେ କରୌ ହରେର ମନ୍ଦିର ମାର୍ଜନା ଦିଶୁ ହସ୍ତ ଦ୍ୱାରା ଭଗବାନଙ୍କର ମନ୍ଦିର ସଫା କରୁଥିଲେ ମନ୍ଦିର ମାର୍ଜନା କରୁଥିଲେ ସମ୍ରାଟ ହେଇକି ମଧ୍ୟ ସେ ସଫା କରୁଥିଲେ ମନ୍ଦିର ମାର୍ଜନା କରୁଥିଲେ ଏବଂ ସେଭଳି ଭାବେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଭକ୍ତିର ଯୋଉ 9 ଅଙ୍ଗ ରହିଛି ସେ ସବୁକିଛି ଅଙ୍ଗ ସେ ପାଳନ କରୁଥିଲେ ଭକ୍ତିର ନବଧା ଭକ୍ତି ପାଳନ କରିପାରୁଥିଲେ ଯୁବକ ଅବସ୍ଥାରେ ସମଗ୍ର ପୃଥିବୀର ସମ୍ରାଟ ହେଇକି ସେହିଭଳି ଭାବରେ ବାର୍ଦ୍ଧକ୍ୟ ଅବସ୍ଥାରେ ଯଯାତି ମହାରାଜ ଯିଏକି ଏତେ ଥିଲେ ସ୍ତ୍ରୀ ଆସକ୍ତ ଥିଲେ ଯେତେବେଳେ ତାଙ୍କର ଶ୍ୱଶୁର ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ପ୍ରଦାନ କରିଦେଇଥିଲେ ଯେ ତମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୁଅ ସେତେବେଳେ ସେ ଯୁବକ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ହେଇଗଲେ ବୃଦ୍ଧ ହେଇଗଲେ କିନ୍ତୁ ଯେତେବେଳେ ସେ ପୁଣି ଅନୁରୋଧ କଲେ ଶୁକ୍ରାଚାର୍ଯ୍ୟ କହିଲେ ତମେ ଯଦି ତମର ଏଇ ବାର୍ଦ୍ଧକ୍ୟକୁ ଜଣେ ତାହାକୁ ଅର୍ପଣ କରିପାରିବ ତାହେଲେ ଯୌବନକୁ ତମେ ଆଣିପାରିବ ତେଣୁ ତାଙ୍କର ପୁତ୍ର ମାନଙ୍କୁ ସେ ପ୍ରାର୍ଥନା କଲେ ଯଦୁ ହଉଛନ୍ତି ତାଙ୍କର ଶ୍ରେଷ୍ଠ ପୁତ୍ର କିନ୍ତୁ ଯଦୁ ଯେହେତୁ ସେ ଜାଣିଛନ୍ତି ଯଦୁ ମହାରାଜ ଜାଣିଛନ୍ତି ଯେ ତାଙ୍କର କୂଳରେ ଭଗବାନ ସ୍ୱୟଂ ଆସିବେ ଯଦୁ ନନ୍ଦନ ଭଗବାନ କୃଷ୍ଣ ଆସିବେ ତେଣୁ ସେ ତାଙ୍କର ଏଇ ଯୋଉ ତାଙ୍କର ସ୍ୱୀକାର କରେ ନାହିଁ ତାଙ୍କର ଆଜ୍ଞାକୁ ସ୍ୱୀକାର କରେ ନାହାନ୍ତି କିନ୍ତୁ ତାଙ୍କର ଯୋଉ କନିଷ୍ଠ ପୁତ୍ର ତାଙ୍କର ନିଜର ଯୌବନ ପ୍ରଦାନ କରିକି ତାଙ୍କ ପିତାଙ୍କର ବାର୍ଦ୍ଧକ୍ୟ ନେଇଯାଇଛନ୍ତି ଏବଂ ସେ ହଜାର ବର୍ଷ କାଳ ଧରି ସ୍ତ୍ରୀ ସହିତ ସବୁ ଉପଭୋଗ କରିକି ମଧ୍ୟ ସେ କୌଣସି ଆନନ୍ଦ ପ୍ରାପ୍ତ ହେଇପାରିଲେ ନାହିଁ। ତାପରେ ତାଙ୍କର ଜ୍ଞାନ ଉପସ୍ଥିତ ହେଇଛି, ବୁଦ୍ଧି ଆସି ପହଞ୍ଚି, ତେଣୁ ସେ ବାର୍ଦ୍ଧକ୍ୟ ଅବସ୍ଥାରେ ପୁଣି ତାଙ୍କର ସେଇ ଯୋଉ ଯୌବନକୁ ଫେରେଇ ଦେଲେ, ତାଙ୍କ ପୁତ୍ରକୁ ଫେରେଇ ଦେଇକି ତାଙ୍କର ବାର୍ଦ୍ଧକ୍ୟ ନେଇକିରି ସେ ଭଗବାନଙ୍କ ଶରଣରେ ଯାଇଛନ୍ତି ଏବଂ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି। ଅନ୍ୟ କାହା କଥା କହିବା, ଏମିତିକି ମୃତ୍ୟୁ ସମୟରେ ମଧ୍ୟ ରହିଛି, ଆମର ଉଦାହରଣ ରହିଛି ଶାସ୍ତ୍ରରେ, ମୃତ୍ୟୁ ସମୟରେ ମଧ୍ୟ ଜଣେ ବହୁତ ପାପୀ ବ୍ୟକ୍ତି, ସାଧାରଣ ବ୍ୟକ୍ତି ନୁହଁ, ବହୁତ ପାପୀ ବ୍ୟକ୍ତି, ଏତେ ପାପ କାର୍ଯ୍ୟ କରିଥିଲା ଯେ ଯମରାଜଙ୍କର ଯେ ସେକ୍ରେଟେରୀ ଚିତ୍ରଗୁପ୍ତ, ତାଙ୍କର ଆଉ କାଗଜ ମିଳୁନଥିଲା, ତାଙ୍କର ଯୋଉ ରହିଛି ବହି, ସେ ବହିଟି କମ୍ପ୍ଲିଟ ହେଇଯାଇଥିଲା, ଏତେ ପାପର ଲିଷ୍ଟ ରହିଥିଲା। ଆଡିସନାଲ ପେଜ ସବୁ ଯେମିତି ପରୀକ୍ଷାରେ ଯେମିତି ଆଡିସନାଲ ପେଜ, ଆଡିସନାଲ ପେଜ ସବୁ ଲଗାଉଥିଲେ, ସେ ଏତେ ପାପ କାର୍ଯ୍ୟ କରିଥିଲେ। କିନ୍ତୁ ଏହି ସମୟରେ ମଧ୍ୟ, ମୃତ୍ୟୁ ସମୟରେ ମଧ୍ୟ, ନିର୍ମାଣ ହରେ ନାମ ଗୁଣନ ପୁତ୍ର ପ୍ରଚାରିତ ଅଜାମିଳପ୍ରିୟ ଗାଧାମ କିମୁତ ଶ୍ରଦ୍ଧା ଗୁଣନ, ମୃତ୍ୟୁ ମୁଖରେ ପଡିଛି ସେ 88 ବର୍ଷ ବୟସ। କିନ୍ତୁ ସେହି ସମୟରେ ତାର ଯେତେବେଳେ ଅନ୍ତିମ ସମୟ ଆସି ପହଞ୍ଚି ଯାଇଛି, ସେ ସମୟରେ ଯେହେତୁ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥିଲା, କାୟ ମନ ବାକ୍ୟ ତିନି ଭାବରେ ସେ ପାପ କାର୍ଯ୍ୟ କରୁଥିଲା, ସେଥିପାଇଁ ତିନି ଜଣ ଯାକ ଯମଦୂତ, ତିନି ଜଣ ଯମଦୂତ ଆସି ପହଞ୍ଚାଇଛନ୍ତି ଏବଂ ଏଇ ଯମଦୂତଙ୍କର ଯୋଉ ବିକଟାଳ ରୂପ ଦେଖିକିରି ସେ ଭୟରେ, ଏତେ ଭୟ ହେଇଛି ତାର କଥା ବି ବାହାରୁନି, ବହୁତ କଷ୍ଟରେ ନାରାୟଣ ଏଇଭଳି ଭାବରେ ସେ କହୁଛି। 5 ବର୍ଷର ବାଳକ, ତାର 10 ପୁତ୍ର ଯୋଉ ରହିଛନ୍ତି, କନିଷ୍ଠ ପୁତ୍ର ହଉଛି ନାରାୟଣ ନାମ ଦିଆଯାଇ, 5 ବର୍ଷ ସେ ପାଖରେ ଖେଳୁଥିଲା, ଏଠି ଯୋଉ ପିଲାମାନେ ସବୁ ଖେଳୁଥିଲେ, ସେ ପଳେଇଗଲେ, ସେମିତି ସେ ଖେଳୁଥିଲା ପାଖରେ, ତାର କଥା ଠିକ ଭାବରେ କହିପାରୁନାହାନ୍ତି, ଏଇଭଳି ଭାବରେ ବହୁତ ଧୀର କଣ୍ଠରେ ବହୁତ ଚେଷ୍ଟା କରୁଛନ୍ତି, ବହୁତ ଜୋରରେ କହିବା ପାଇଁ କିନ୍ତୁ କହିପାରୁନାହାନ୍ତି। କିନ୍ତୁ ସେହି ଅବସ୍ଥାରେ ନାରାୟଣ ଏଇ 4ଟି ନାମ ନେଇଯାଇଥିବା ହେତୁ ଭଗବାନଙ୍କର 4 ଜଣ ଦୂତ ଆସି ପହଞ୍ଚାଇଛନ୍ତି। ନାରାୟଣ 4ଟି ଅକ୍ଷର ନେଇଯାଇଛନ୍ତି, ଶବ୍ଦ ଉଚ୍ଚାରଣ କରିଛନ୍ତି, ସେଥିପାଇଁ ଭଗବାନଙ୍କର 4ଜଣ ଦୂତ ଆସି ପହଞ୍ଚାଇଛନ୍ତି ଏବଂ ସେମାନେ ଯମଦୂତ ମାନଙ୍କୁ ବହିଷ୍କାର କରିଦେଇକି ଅଜାମିଳକୁ ଜୀବନ ପ୍ରଦାନ କରିଛନ୍ତି ଏବଂ ଅଜାମିଳ ତାପରେ ଯାଇକିରି ହରିଦ୍ୱାରରେ ଭଗବାନଙ୍କର ଆରାଧନା କରିକି ଭଗବତ ଧାମ ପ୍ରାପ୍ତ ହେଇଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ଉଦାହରଣ ରହିଛି ଶାସ୍ତ୍ରରେ, କିନ୍ତୁ ଆଜି ଆମେ କିଛି ସମୟ ଆପଣମାନଙ୍କୁ ଏଇ ଧ୍ରୁବ ଚରିତ୍ର ବିଷୟରେ କହିବା, ବାଳକ ଅବସ୍ଥାରେ କେମିତି ଧ୍ରୁବ ମହାରାଜ ଯିଏକି ସେ ଭଗବାନ ପ୍ରାପ୍ତ ହେଇପାରିଥିଲେ, ସେ ବାଳକ ଅବସ୍ଥା ପ୍ରାପ୍ତ ହେଇଥିଲେ। ଆମେ ତ ବର୍ତ୍ତମାନ ଯୁବକ ବା ବୃଦ୍ଧ ହେଇକି ଅଛୁ, ତେଣୁ ଆମେ ମଧ୍ୟ ପାଇବାର ସୁଯୋଗ ଆମ ପାଇଁ ରହିଛି, ଭଗବାନ ବ୍ୟବସ୍ଥା କରିଛନ୍ତି, ଆମେ ଯଦି ଚାହିଁବା ତାହେଲେ ଆମେ ମଧ୍ୟ ଭଗବାନ ପ୍ରାପ୍ତ ହେଇପାରିବା। ଯଦି ଧ୍ରୁବ ଜଣେ ବାଳକ, 5 ବର୍ଷର ବାଳକ, ସ୍ୱାମୀ ମାନଙ୍କର ଯୋଉ ପୁତ୍ର ଅଛନ୍ତି ଉତ୍ତାନପାଦ, ଉତ୍ତାନପାଦଙ୍କ ପୁତ୍ର ହଉଛନ୍ତି ଧ୍ରୁବ, ଉତ୍ତାନପାଦଙ୍କର 2 ଜଣ ପତ୍ନୀ ଥିଲେ, ସୁନୀତି ଏବଂ ସୁରୁଚି। ସୁନୀତି ହଉଛନ୍ତି ତାଙ୍କର ଜ୍ୟେଷ୍ଠ ପତ୍ନୀ ଏବଂ ସୁରୁଚି ହଉଛନ୍ତି କନିଷ୍ଠ ପତ୍ନୀ, କିନ୍ତୁ ସୁରୁଚିଙ୍କ ପ୍ରତି ତାଙ୍କର ବହୁତ ଆକର୍ଷଣ ରହିଛି, ସ୍ନେହ ପ୍ରେମ ସବୁ ରହିଛି, କିନ୍ତୁ ତାଙ୍କର ଜ୍ୟେଷ୍ଠ ପତ୍ନୀ ସୁନୀତିଙ୍କୁ ସେ ହତାହତ କରୁଛନ୍ତି। ସୁନୀତିଙ୍କ ପୁତ୍ର ହଉଛନ୍ତି ଧ୍ରୁବ ମହାରାଜ, 5 ବର୍ଷର ବାଳକ, ଏବଂ ସୁରୁଚିଙ୍କର ପୁତ୍ର ହଉଛନ୍ତି ଉତ୍ତମ। ଥରେ ଉତ୍ତାନପାଦ ରାଜା ସମଗ୍ର ପୃଥିବୀରେ ସେ ସମ୍ରାଟ ଥିଲେ, ଆମର ବର୍ତ୍ତମାନ ଯୋଉ ଭାବୁଛେ ରାଜା କହିଲେ, ବର୍ତ୍ତମାନ ରାଜତନ୍ତ୍ର ଉଠିଗଲା, ଇଂଲଣ୍ଡର ରାଜତନ୍ତ୍ର ରହିଛି, ଇଂଲଣ୍ଡର ରହିଛି କାରଣ ନାମକୁ ମାତ୍ର ରହିଛି, ନେପାଳର ରାଜତନ୍ତ୍ର ରହିଛି କେବଳ ନାମକୁ ରହିଛି, ବର୍ତ୍ତମାନ ପ୍ରାୟ ସବୁ ସାରା ପୃଥିବୀରେ ଗଣତନ୍ତ୍ର ରହିଯାଇଛି, କିନ୍ତୁ ସେ ସମୟରେ ରାଜା କହିଲେ ସମଗ୍ର ପୃଥିବୀର ସମ୍ରାଟ ବୁଲାଉଥିଲେ, ଯୁଧିଷ୍ଠ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ପରୀକ୍ଷିତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତେଣୁ ଉତ୍ତାନପାଦ ମଧ୍ୟ ସେଇଭଳିଆ ସମଗ୍ର ପୃଥିବୀର ସମ୍ରାଟ ଥିଲେ। ସେ ତାଙ୍କ ସିଂହାସନରେ ଯେତେବେଳେ ବସିଛନ୍ତି, ସେ ସମୟରେ ତାଙ୍କର କୋଳରେ ଉତ୍ତାନପାଦ ବସିଛି, ଉତ୍ତମ ବସିଛି, ଧ୍ରୁବ ଛୋଟ ପିଲା 5 ବର୍ଷ ବାଳକ, ସେ ଖେଳ ବୁଲିକି ସେ ଆସି ପହଞ୍ଚାଇ ସେ ରାଜସଭାରେ ଦେଖିଲେ ତାଙ୍କ ପିତାଙ୍କ କୋଳରେ ଉତ୍ତମ ବସିଛି ତାଙ୍କର ଭାଇ, ତେଣୁ ସିଏ ମଧ୍ୟ ଚାହିଁଲେ ତାଙ୍କ କୋଳରେ ବସିବା ପାଇଁ, କିନ୍ତୁ ସେ ସମୟରେ ତାଙ୍କର ବିମାତା ଯିଏକି ସୁରୁଚି ସେ ମନା କରିଦେଲେ, ନା ନା ତମେ ବସିପାରିବନି, ଆମେ ଯଦିଓ ରାଜାଙ୍କ ପୁତ୍ର କିନ୍ତୁ ମୋର ପୁତ୍ର ନୁହଁ, ମୋର ଗର୍ଭରେ ତମେ ଆସିନ, ତମେ ତମର ମାତା ସୁନୀତିଙ୍କ ଗର୍ଭରେ, ସିଏ ଆମର ରାଣୀ ନୁହନ୍ତି, ସେ ଚାକରାଣୀଠାରୁ ମଧ୍ୟ ହୀନର ଅବସ୍ଥାରେ ଅଛନ୍ତି, ସେ ସୌଦୁଣୀ 2 ସୌଦୁଣୀଙ୍କ ଭିତରେ ବହୁତ ସବୁବେଳେ ଗଣ୍ଡଗୋଳ ହଉଥାଏ, ସେଭଳି ଭାବରେ ତାଙ୍କ ଭିତରେ ଗଣ୍ଡଗୋଳ ରହିଛି। ତେଣୁ ସିଏ କହୁଛନ୍ତି ଚତୁର୍ଥ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି, ସେ କହିଲେ ଯେ ତପସ୍ୟା ରାଜ ପୁରୁଷଂ ତସୈବାନ ଗ୍ରହିଣମି ଗର୍ଭେତ୍ୱଂ ସାଧାତ୍ମାନଂ ଯଦି ଯଦି ଇଚ୍ଛତି ଉପାସନ। ତୁ ଯଦି ଚାହୁଁଛୁ ଏ ରାଜାଙ୍କ ପିତାଙ୍କର ଆସନରେ ବସିବା ପାଇଁ ବା ପିତାଙ୍କ ଗୋଡ଼ରେ ବସିବା ପାଇଁ ତାହେଲେ ତତେ ଏଇ ଜୀବନକୁ ତ୍ୟାଗ କରିବାକୁ ପଡିବ, ତୁ ଏଇ ଶରୀରରେ ଏଇ ବସିପାରିବୁ ନାହିଁ, ତତେ ଭଗବାନଙ୍କର ଆରାଧନା କରିବାକୁ ପଡିବ। ଯଦିଓ ସୁରୁଚି ବିମାତା ଥିଲେ ଏବଂ ବହୁତ ତାଙ୍କର ଯୋଉ ରହିଛନ୍ତି ତାଙ୍କର ଭଉଣୀ ଯିଏ ଏବେ ସୁନୀତି ତାଙ୍କ ସହିତ ବହୁତ ତାଙ୍କର ବିମର୍ଶ ଭାବ ଥିଲା, କିନ୍ତୁ ତଥାପି ସେ ଭଗବାନଙ୍କର ଭକ୍ତ ଥିଲେ। ତେଣୁ କ୍ରୋଧରେ ମଧ୍ୟ ଏଇ କଥା କହୁଛନ୍ତି ସେ ଧ୍ରୁବଙ୍କୁ ଯେ ତପସ୍ୟା ଆରାଧ୍ୟ ପୁରୁଷ, ପୁରୁଷ ହଉଛନ୍ତି ଭଗବାନ। ଭଗବାନ ଆମକୁ ଯଦି ପୁରୁଷ ବୋଲି କୁହାଯାଉଛି କିନ୍ତୁ ପ୍ରକୃତରେ ଭଗବାନ ହଉଛନ୍ତି ପୁରୁଷ। ଅର୍ଜୁନ ତାଙ୍କ ପ୍ରାର୍ଥନାରେ ଭଗବାନ କହିଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ଭଗବାନ ହଉଛନ୍ତି ପୁରୁଷ, ଭଗବାନ ହଉଛନ୍ତି ଉପଭୋଗକାରୀ। ଆମେ ଯଦି ଏତିକି ଜାଣିପାରିବା ଯେ ଭଗବାନ ହଉଛନ୍ତି ଶ୍ରୋତଂ ସର୍ବଭୂତାନାଂ ଜ୍ଞାତନାଂ ଶାନ୍ତି ଉଚ୍ଛତି, ଭଗବତ ଗୀତାର ପଞ୍ଚମ ଅଧ୍ୟାୟରେ ଭଗବାନ କହୁଛନ୍ତି, ଯଦି ଆମେ ଜାଣିବା ଯେ ଭଗବାନ ହଉଛନ୍ତି ଭୋକ୍ତାରଂ, ଭଗବାନ ହଉଛନ୍ତି ଉପଭୋଗକାରୀ, ସମସ୍ତ କିଛିର ଯଜ୍ଞ ତପସା ସବୁକିଛିର ଉପଭୋଗକାରୀ ହଉଛନ୍ତି ଭଗବାନ, ଭୋକ୍ତାରଂ ଯଜ୍ଞ ତପସା ଏବଂ ସର୍ବଲୋକ ମହେଶ୍ୱରଂ, ଯେତେ ଲୋକ ଅଛି ଏ ପୃଥିବୀ ଗୋଟେ ଲୋକ, ଏଇଭଳି ଭାବରେ 14 ଲୋକ ଅଛି ବ୍ରହ୍ମାଣ୍ଡରେ, 14 ଲୋକ ଅଛି ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏଇଭଳି ଭୌତିକ ଜଗତର ଉର୍ଦ୍ଧ୍ୱରେ ମଧ୍ୟ ଅନେକ ଚିତ୍ ଜଗତ ରହିଛି, ଅନେକ ଲୋକ ବୈକୁଣ୍ଠ ଲୋକ ସବୁ ରହିଛି, ସମସ୍ତ ସବୁ ଲୋକର ଅଧିଶ୍ୱର ହଉଛନ୍ତି ଭଗବାନ। ଯଦି ଆମେ ଏଇଟା ଜାଣିପାରିବା ଭକ୍ତାରଂ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରଂ ଶ୍ରୁତଂ ସର୍ବଭୂତାନାମ, ସେଇ ହିଁ ହଉଛନ୍ତି ପ୍ରକୃତିରେ ସମସ୍ତଙ୍କର ସର୍ବଭୂତାନାମ, ଖାଲି ଯେ ମନୁଷ୍ୟମାନଙ୍କର କଥା କହୁଛନ୍ତି ତା ନୁହଁ, ସର୍ବଭୂତ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କର ସେ ହଉଛନ୍ତି ଶ୍ରୁତଂ, ସମସ୍ତଙ୍କର ସେ ହଉଛନ୍ତି ବନ୍ଧୁ। ଜ୍ଞାତନାମ ଶାନ୍ତି ଉଚ୍ଚନ୍ତି, ଏତିକି ଯଦି ଜଣେ ଜାଣିପାରିବେ ତାହେଲେ ସେ ଶାନ୍ତିରେ ରହିପାରିବେ, ଭଗବାନ ଶାନ୍ତିର ସୂତ୍ର ଦେଇଛନ୍ତି ଭଗବତ ଗୀତାରେ। ଆମେ ଶାନ୍ତି ପାଇପାରୁନେ କାହିଁକି ନା ଆମେ ଏଇ 3 ଜିନିଷ ଗ୍ରହଣ କରୁନେ, ଆମେ ନିଜକୁ ଉପଭୋଗ କରିବା ବୋଲି ଭାବୁଛେ, ଆମେ ନିଜକୁ ମାଲିକ ବୋଲି ଭାବୁଛେ, ଆମେ ଅନ୍ୟମାନଙ୍କୁ ଆମର ବନ୍ଧୁ ବୋଲି ଭାବୁଛେ, ଭଗବାନ ତ ଆମର ବନ୍ଧୁ ବୋଲି ଭାବୁନେ, ତେଣୁକରି ଆମେ ଶାନ୍ତି ପାଇପାରୁନେ। ଆମ ପୃଥିବୀରେ ଯେତେ ଚେଷ୍ଟା ହଉଛି, ଆମର ଯୋଉ ୟୁନାଇଟେଡ୍ ନେସନ୍ ରହିଛି ଜାତିସଂଘ, ଶାନ୍ତି ପ୍ରାପ୍ତ ହେବା ପାଇଁ ଶାନ୍ତିର ଶାନ୍ତି କେମିତି ଶାନ୍ତିରେ ସମସ୍ତେ ରହିପାରିବେ ସେଥିପାଇଁ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି, କିନ୍ତୁ ଦେଶ ଦେଶ ଭିତରେ ସବୁବେଳେ ଗଣ୍ଡଗୋଳ ଲାଗି ରହିଛି। ଭାରତବର୍ଷରେ ଆମେ ଦେଖିବା ଆମର ପାର୍ଲାମେଣ୍ଟରେ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, ରାଜନୀତିକ ନେତାମାନେ ଚାହୁଁଛନ୍ତି କେମିତି ଶାନ୍ତିରେ ରହିପାରିବେ, ଲୋକମାନେ କେମିତି ସମୃଦ୍ଧିରେ ରହିପାରିବେ, କିନ୍ତୁ ଏଇ ଯୋଉ 3 ଜିନିଷକୁ ସେମାନେ ଜାଣିନାହାନ୍ତି, ତେଣୁ ସେମାନେ ନିଜେ ଯେତେବେଳେ ଜାଣିନାହାନ୍ତି ଶାନ୍ତିର ସୂତ୍ର, ସେମାନେ ଅନ୍ୟମାନଙ୍କୁ କ'ଣ ଶାନ୍ତି ଦେଇପାରିବେ, କେତେଜଣ ଶାନ୍ତିରେ ରହିଛନ୍ତି ଆଜିର ଯୁଗରେ। କିନ୍ତୁ ଜଣେ ଯଦି ଭଗବତ ଗୀତାର ଏଇ ଯୋଉ ଜ୍ଞାନ ଭଗବାନ ଦେଇଛନ୍ତି, ଏଇ ଜ୍ଞାନକୁ ଯଦି ଜଣେ ଗ୍ରହଣ କରିବେ ତାହେଲେ ସେ ଶାନ୍ତିରେ ରହିପାରିବେ। ତେଣୁ ସୁରୁଚି କହିବା କ୍ରୋଧରେ କହିଲେ ମଧ୍ୟ ସେ ଭଗବାନଙ୍କର କଥା କହୁଛନ୍ତି, ତପସ୍ୟା ଆରାଧ୍ୟ ପୁରୁଷ, ସେ ହେଉଛନ୍ତି ପୁରୁଷ, ସେ ହେଉଛନ୍ତି ଉପଭୋଗକାରୀ, ତାଙ୍କୁ ଯଦି ଆମେ ତପସ୍ୟା କରିକି ତାଙ୍କୁ ଯଦି ଆରାଧନା କରିବା, ତସୈବାନ ଗ୍ରହଣ ମେ ଗର୍ଭେତ୍ୱଂ ସାଧାତ୍ମାନଂ, ମୋର ଗର୍ଭରେ ଆସିବା ପାଇଁ ତମେ ଯଦି ପ୍ରାର୍ଥନା କରିବ ତାହେଲେ ତମେ ତମର ପିତାଙ୍କର ଆସନରେ ବସିପାରିବ, ଏଇଭଳି କହିଛନ୍ତି। କିନ୍ତୁ ଧ୍ରୁବ ହଉଛନ୍ତି କ୍ଷତ୍ରିୟ ବାଳକ, କ୍ଷତ୍ରିୟ ତାଙ୍କର ବହୁତ କ୍ରୋଧ ରହିଛି, କ୍ଷତ୍ରିୟ ହଉଛି କିଏ ଯୋଉମାନଙ୍କ ରଜଗୁଣ ଅଧିକ ଅଧିକ ରହିଛି, ଭୌତିକ ଆମର ଏଇ ମାନେ ଆମର ମାନବ ସମାଜରେ ଯୋଉ ବର୍ଣ୍ଣାଶ୍ରମ ଧର୍ମ ରହିଛି ତାକୁ ଲୋକମାନେ ବୁଝିପାରନ୍ତି ନାହିଁ, ସେମାନେ କହନ୍ତି ଆମର ହିନ୍ଦୁ ଶାସ୍ତ୍ରରେ ଏସବୁ ରହିଛି, ଅନ୍ୟ ଅନ୍ୟ ଯୋଉ ଧର୍ମ ରହିଛି ତାଙ୍କର ଏସବୁ ନାହିଁ, କିନ୍ତୁ ଭଗବାନ କହୁଛନ୍ତି ଭଗବତ ଗୀତାରେ ମୁଁ ଏଇଟାକୁ ସୃଷ୍ଟି କରିଛି, ଚାତୁର୍ବର୍ଣ୍ଣ ମୟା ସୃଷ୍ଟ ଗୁଣ କର୍ମ ବିଭାଗ ସହ, 4 ବର୍ଣ୍ଣ ଯୋଉ ସୃଷ୍ଟି ହେଇଛି ଏଇଟା ଭୌତିକ ଜଗତର ଯୋଉ ଗୁଣ ରହିଛି ସତ୍ଵ ରଜ ତମ ଏଇ 3 ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି, ଏବଂ ଏଇ ଗୁଣ ଦ୍ୱାରା ସେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଯେ ଚାତୁର୍ବର୍ଣ୍ଣ ମାୟା ସୃଷ୍ଟମ ଗୁଣ କର୍ମ ବିଭାଗଶ, ଯୋଉ ଚାରି ବର୍ଣ୍ଣ ତିଆରି ହେଇଛି ଏଇଟାକୁ ଆମେ କିଏ ଲୋକ କରିନାହାନ୍ତି। କିନ୍ତୁ ଏ ଯୋଉ ଆମେ ବର୍ତ୍ତମାନ କହୁଛେ ବ୍ରାହ୍ମଣ ପରେ ଜନ୍ମ ହେଇଗଲେ ବ୍ରାହ୍ମଣ, ସେଇଟା ନୁହଁ। ଭଗବାନ ଯୋଉ ଚାତୁର୍ବର୍ଣ୍ଣ ସୃଷ୍ଟି କରିଛନ୍ତି କିଭଳି ବି ସୃଷ୍ଟି କରିଛନ୍ତି ନା ଗୁଣ କର୍ମ ବିଭାଗଶ, ଯିଏ ଯୋଉ ଗୁଣରେ ପ୍ରାଧାନ୍ୟ ରହିଛି ସେ ସେଇ ବର୍ଣ୍ଣରେ ଯିବେ। ଯେଉଁମାନଙ୍କର ସତ୍ୟଗୁଣର ପ୍ରାଧାନ୍ୟ ରହିଛି ସେମାନେ ବ୍ରାହ୍ମଣ ହେବେ। ବ୍ରାହ୍ମଣର କର୍ମ କଣ? ଯେମିତି ହାଇକୋର୍ଟ ଜଜ୍ ଆମର ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜ ଉଦାହରଣଟି ଦିଅନ୍ତି, ତେଣୁ ହାଇକୋର୍ଟ ଜଜ୍ଙ୍କର ପୁତ୍ର ହେଇଯାଇଛି ମାନେ ସେ ହାଇକୋର୍ଟ ଜଜ୍ ହେବେନି, ସେ ସେଇ ଓକିଲାତି ପାଠ ପଢିବାକୁ ପଡିବ। ଓକିଲାତି ପାଠ ପାସ୍ କରିକିରି ସେ ପରୀକ୍ଷା ଦେବାକୁ ପଡିବ, ଜୁଡିସିଆରୀ ପରୀକ୍ଷା ଦେବାକୁ ପଡିବ। ସେ ଜୁଡିସିଆରୀ ପରୀକ୍ଷାରେ ପାସ୍ କଲେ ଯାଇକି ଜଜ୍ ହେଇପାରିବେ, ନହେଲେ ହେଇପାରିବେନି। ଆଉ ଜଣେ ଡାକ୍ତର, ଡାକ୍ତରଙ୍କର ଜଣେ ପୁତ୍ର ମାନେ ସେ ଯଦି ଡାକ୍ତର ହବ ସେମିତି କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ, ସେ ଗୋଟେ ଇଞ୍ଜିନିୟର ହେଇପାରେ, ବା ସେ ଗୋଟେ କ୍ଲର୍କ ହେଇପାରେ, ବା ସେ ଗୋଟେ ଚାଷୀ ହେଇପାରେ, ବା ସେ ଗୋଟେ ବ୍ୟବସାୟୀ ହେଇପାରେ। ସେ ଗୋଟେ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ବ୍ରାହ୍ମଣ ତା ନୁହଁ। ବ୍ରାହ୍ମଣ କିଏ? ଭଗବତ ଗୀତାରେ ଭଗବାନ କହୁଛନ୍ତି ବ୍ରାହ୍ମଣ ହେଉଛନ୍ତି କିଏ ନା ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟକମ ଏବଚ ଜ୍ଞାନ ବିଜ୍ଞାନ ମାସ୍ତିକ୍ୟମ ବ୍ରହ୍ମ କର୍ମ ସ୍ୱଭାବ। ଇଏ ହେଉଛି ସତ୍ୱଗୁଣର କାର୍ଯ୍ୟ, ନିଜର ମନକୁ ସଂଯମ କରିପାରୁଥିବେ, ନିଜର ଇନ୍ଦ୍ରିୟମାନଙ୍କୁ ସଂଯମ କରିପାରୁଥିବେ, ବେଦ ଅଧ୍ୟୟନ କରୁଥିବେ, ଏଇଭଳି ଭାବରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ବ୍ରାହ୍ମଣ ହେବେ। ତେଣୁ କ୍ଷତ୍ରିୟ କିଏ? କ୍ଷତ୍ରିୟରେ ଯାହାର ରଜଗୁଣର ପ୍ରାଧାନ୍ୟ ରହିଛି, ତେଣୁ ଇଏ ହେଉଛନ୍ତି ଧ୍ରୁବ ମହାରାଜ ହେଉଛନ୍ତି କ୍ଷତ୍ରିୟ କୂଳରେ ଆସୁଛନ୍ତି, ତାଙ୍କର ରଜଗୁଣ ପ୍ରାଧାନ୍ୟ ରହିଛି। ରଜଗୁଣ ଭଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ବିଭିନ୍ନ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ଗୁଣତ୍ର ବିଭାଗ ରଜଗୁଣର ଲକ୍ଷଣ ବର୍ଣ୍ଣନା କରାଯାଇଛି, କାମ କ୍ରୋଧ ଏସବୁ ରଜଗୁଣ ପ୍ରଭାବ। ତେଣୁ ଧ୍ରୁବ କ୍ଷତ୍ରିୟ ବଂଶରେ ଜାତ ହେଇଛନ୍ତି, ତାଙ୍କର ବହୁତ କ୍ରୋଧ ରହିଛି, ତେଣୁ ମାତାଙ୍କର ବିମାତାଙ୍କର ଏଇ କଥା ଶୁଣିକି ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି। ତେଣୁ ସେ ଆସି ତାଙ୍କ ମାତା ପାଖରେ ଯେତେବେଳେ କନ୍ଦନ କରୁଛନ୍ତି, ସେଇ ସମୟରେ ମାତା ପଚାରୁଛନ୍ତି କଣ ହେଲା ତମର, କାହିଁକି ଏତେ କନ୍ଦନ କରୁଛ? ତେଣୁ ଧ୍ରୁବ ମହାରାଜ ଏତେ ରାଗି ଯାଇଛନ୍ତି ଯେ ସିଏ ଆଉ କଥା ମଧ୍ୟ କହିପାରୁନାହାନ୍ତି। ତେଣୁ ତାଙ୍କର ଜଣେ ସେବିକା ଥିଲେ, ସେ କହିଲେ ଏଇଭଳି ଭାବରେ ତାଙ୍କର ବିମାତା ତାଙ୍କୁ ଗାଳି ଦେଇଛନ୍ତି। ତେଣୁ ସେ ମା ଯେତେବେଳେ ଶୁଣିଲେ, ଯଦିଓ ସେ ତାଙ୍କର ସୌତୁନି ହେବେ, କିନ୍ତୁ ତଥାପି ସେ କହିଲେ ଯେ ତାଙ୍କର ବିମାତା ଯାହା କହିଛନ୍ତି ଠିକ କଥା କହିଛନ୍ତି। ଆମେ ଯିଏ ଯାହା ଚାହୁଁଛି ଯେ ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ଦିଏ ତୀବ୍ରେଣ ମୁକ୍ତି ଯୋଗେନ ଗଜେଇତ ପୁରୁଷଙ୍କର, ଆମର କିଛି କୌଣସି କାମନା ନଥାଉ ବା ଯାହାର ଯାହା କାମନା ଥାଉ ବା ଯେଉଁମାନେ ମୁକ୍ତି ହେବା ପାଇଁ ମଧ୍ୟ ଚାହୁଁଛନ୍ତି, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ଦିଏ, ଯେଉଁମାନଙ୍କ ଧୀ ଯେଉଁମାନଙ୍କ ବୁଦ୍ଧି ହେଉଛି ଉନ୍ନତ, ସେମାନେ ତୀବ୍ରେଣ ଭକ୍ତି ଯୋଗେନ ଗଜେଇତ ପୁରୁଷଙ୍କର, ସେମାନେ ଭଗବାନଙ୍କର ଭକ୍ତି ଯୋଗରେ ଭଗବାନଙ୍କର ଆରାଧନା କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇଭଳି ଭାବରେ ଯେତେବେଳେ ତାଙ୍କର ମାତା ସୁନୀତି କହିଲେ ଯେ ତମର ବିମାତା ଯାହା କହିଛନ୍ତି ସେଟା ଠିକ କରିଛନ୍ତି, ତମେ ଯଦି ଭଗବାନଙ୍କର ଶରଣରେ ଯିବ ତାହେଲେ ତମର କାମନା ସବୁ ପୂରଣ ହବ। ତେଣୁ ସେ ଛୋଟ ପିଲା ସେ କହୁଛନ୍ତି ମୁଁ ଭଗବାନ କୋଉଠି ପାଇବି? ତ ମା କହୁଛନ୍ତି ମୁଁ ତ ଜାଣିନି ଭଗବାନ କୋଉଠି ମିଳେ, କିନ୍ତୁ ମୁଁ ଶୁଣିଛି ଯେ ମୁନି ଋଷିମାନେ ଭଗବାନ ପାଇବା ପାଇଁ ଜଙ୍ଗଲକୁ ଯାଆନ୍ତି, ବଣ ଜଙ୍ଗଲକୁ ଯାଆନ୍ତି, ସେଇଠି ଭଗବାନଙ୍କର ଆରାଧନା କରନ୍ତି। ତେଣୁ ପାଞ୍ଚ ବର୍ଷ ବାଳକ ସିଏ ମାଙ୍କର କଥାକୁ ବିଶ୍ୱାସର ସହିତ ଗ୍ରହଣ କଲେ ଏବଂ ସିଏ ମଧ୍ୟ ଚାଲିଲେ, ବଣକୁ ଚାଲିଲେ, ବୃନ୍ଦାବନକୁ ଚାଲିଲେ। ପାଞ୍ଚ ବର୍ଷ ବାଳକ କଣ ଭଗବାନଙ୍କୁ ପ୍ରାପ୍ତ ହେବେ? କିନ୍ତୁ ଯଦି ଜଣେ ଭଗବାନଙ୍କୁ ପାଇବା ପାଇଁ ଚାହିଁବେ, ଭଗବାନ ମଧ୍ୟ ସେ ନିଜକୁ ପ୍ରାପ୍ତ ହେବା ପାଇଁ ବ୍ୟବସ୍ଥା କରିବେ। ଯଦି ଆମେ ଚାହିଁବା ଭଗବାନଙ୍କୁ ଜାଣିବା ପାଇଁ, ଯେଉଁମାନେ ସିନ୍ସିୟରଲି ଯେଉଁମାନେ ପ୍ରକୃତରେ ଚାହୁଁଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ, ଭଗବାନ ତାଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି। ଆଜିର ଏ ଯେଉଁ ବ୍ୟବସ୍ଥା ହେଇଛି ଏ ଭଗବାନ ପ୍ରାପ୍ତ ହେବା ପାଇଁ ବ୍ୟବସ୍ଥା ହେଇଛି। ତେଣୁ ସେଇଭଳି ଭାବରେ ନାରଦ ମୁନିଙ୍କୁ ସେ ଭଗବାନ ତାଙ୍କ ହୃଦୟରେ ପ୍ରେରଣା ଦେଇଛନ୍ତି, ନାରଦ ମୁନି ଆସି ପହଞ୍ଚିଯାଇଛନ୍ତି ଧ୍ରୁବ ବାଳକ ଧ୍ରୁବଙ୍କ ପାଖରେ। ତେଣୁ ଧ୍ରୁବକୁ ପଚାରୁଛନ୍ତି ଯେ କଣ ପାଇଁ ତମେ କୁଆଡେ ଯାଉଛ? ଧ୍ରୁବ ଜାଣିଛନ୍ତି, ଧ୍ରୁବ ମଧ୍ୟ ଜାଣିଛନ୍ତି ନାରଦ ମୁନି, କାରଣ ତାଙ୍କର ରାଜସଭାକୁ ସେ ଆସନ୍ତି। ନାରଦ ମୁନି ଏଭଳି ଜଣେ ମୁନି ଦେବର୍ଷି,
ଦେବସିନାଞ୍ଚ ନାରଦ ଭଗବତ ଗୀତା ଦଶମ ଅଧ୍ୟାୟ ଭଗବାନ କହିଛନ୍ତି ଯେତେ ଦେବତା ମାନଙ୍କର ଋଷି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହଉଛନ୍ତି ନାରଦ ସିଏ ହଉଛନ୍ତି ଭଗବାନଙ୍କ ହିଁ ଅବତାର ଦେବସିନାଞ୍ଚ ନାରଦ ବୋଲି ଭଗବତ ଗୀତାରେ ଭଗବାନ କହିଛନ୍ତି ତେଣୁ ନାରଦ ମାନେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ସିଏ ଜଣେ ମଧ୍ୟ ଜଣେ ମହାଜନ ଭାଗବତର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବାର ଜଣ ମହାଜନ ଅଛନ୍ତି ତାଙ୍କ ଭିତରେ ନାରଦ ହଉଛନ୍ତି ଜଣେ ତେଣୁ ନାରଦ ମୁନିଙ୍କର ହୃଦୟରେ ଭଗବାନ ପ୍ରେରଣା ଦେଇଛନ୍ତି ଯେଉଁଥିପାଇଁ କି ସିଏ ଆସି ଧ୍ରୁବ ପାଖରେ ପହଞ୍ଚିଯାଇଛନ୍ତି ଏବଂ ଯେ ଗୁରୁ ଯିଏ ସେ ଶିଶୁକୁ ପରୀକ୍ଷା କରିବେ ଶିଷ୍ୟ ଯେମିତି ଗୁରୁକୁ ପରୀକ୍ଷା କରୁଛନ୍ତି ସେଭଳିଆରେ ଗୁରୁ ମଧ୍ୟ ଶିଶୁକୁ ପରୀକ୍ଷା କରିବେ ତେଣୁ ସେ ନାରଦ ଜାଣିଛନ୍ତି ଧ୍ରୁବ ଏଭଳି ଭାବରେ ଯାଉଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ ସିଏ ତାକୁ ପ୍ରଥମେ କହିଲେ ଯେ ତମେ ଛୋଟ ପିଲା ତୁମର ଖେଳିବା ସମୟ ତମେ କଣ ଭଗବାନ ପ୍ରାପ୍ତ ହବ ଭଗବାନ ପାଇବା ପାଇଁ ଜନ୍ମ ଜନ୍ମ ବିତି ଯାଉଛି ମୁନି ଋଷି ମାନେ ଜନ୍ମ ଜନ୍ମ ବିତିଗଲେ ମଧ୍ୟ ଭଗବାନ ପ୍ରାପ୍ତ ହେଇପାରୁନାହାନ୍ତି ଆଉ ତମେ କଣ ଭଗବାନ ପ୍ରାପ୍ତ ହବ ତମ ପିତାଙ୍କ ଗୋଡ଼ରେ ବସିବ ତମେ ଆସ ମୁଁ ତ ବ୍ୟବସ୍ଥା କରିଦେବି କିନ୍ତୁ ଧ୍ରୁବ ଏତେ ଦୃଢ ପ୍ରତି ଧ୍ରୁବ ନାମ ହଉଛି ଧ୍ରୁବ ମାନେ ବିଚଳିତ ହେବେନି ଅବିଚଳିତ ଧ୍ରୁବ ଧ୍ରୁବର ଅର୍ଥ ହଉଛି ସେଇଟା ଭଗବତ ଗୀତାରେ ଭଗବାନ ସଞ୍ଜୟ ଅନ୍ତିମରେ କହିବେ ସେ କଥା ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବା ନୀତି ମତି ମମ ଧ୍ରୁବ ଶବ୍ଦ ବ୍ୟବହାର କରାଯାଇଛି ଯୋଉଠି ଭଗବାନର ଭକ୍ତ ଅଛନ୍ତି ଯୋଉଠି ଭଗବାନ ଅଛନ୍ତି ସେଠି ନିଶ୍ଚିନ୍ତ ଭାବରେ ସମସ୍ତ କିଛି ଐଶ୍ୱର୍ଯ୍ୟ ସମସ୍ତ କିଛି ବିଜୟ ସମସ୍ତ କିଛି ନୀତି ସବୁବେଳ ପାଇଁ ରହିବ ଧ୍ରୁବା ଧ୍ରୁବ ହଉଛି ଅବିଚଳିତ ଧ୍ରୁବ ତାରା ଆପଣ ଦେଖୁଥିବେ ଧ୍ରୁବ ଲୋକ ସେ ଧ୍ରୁବ ସେଇ ରାଜ୍ୟରେ ସେଇ ସ୍ଥାନଟି ପାଇଛନ୍ତି ଧ୍ରୁବ ଲୋକ ସମସ୍ତ ଭୌତିକ ଯାକ ଧ୍ୱଂସ ହେଇଗଲେ ମଧ୍ୟ ସେ ଧ୍ୱଂସ ହବନି ବର୍ଣ୍ଣନା କରାଯିବ ତାଙ୍କ ନାଁ ସେଥିପାଇଁ ଧ୍ରୁବ ତେଣୁ ସିଏ ଅବିଚଳିତ ଭାବରେ କହିଲେ ନା ନା ଆପଣ ଯଦି ଯଦିଓ ନାରଦ ମୁନି ପ୍ରଥମେ ତାଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା କରିଛନ୍ତି ତାପରେ ନାରଦ ମୁନି କହିଲେ ଯେ ଯେଉଁମାନେ ଆମ ସମସ୍ତଙ୍କ ପାଇଁ ସେ ଉପଦେଶ ଦେଇଛନ୍ତି ଯେଉଁମାନେ ଗୁଣାଧିକନ୍ ମୁଦମ୍ ରୂପସେ ଆମେ ଯିଏ ଯେକୌଣସି ଥରଟି ଖାଆନ୍ତୁ ନା କାହିଁକି ଆମର ଉପରେ କେତେ ଜଣ ଅଛନ୍ତି ତଳେ ବି କେତେ ଜଣ ଅଛନ୍ତି ଆମର ସାମ୍ନା ସମାନ କେତେ ଜଣ ବି ଅଛନ୍ତି ମାନବ ସମାଜରେ ଯିଏ ଯେଉଁ ସ୍ତରରେ ଥାଉ ନା କାହିଁକି ତେଣୁ ନାରଦ ମୁନି ସମଗ୍ର ମାନବ ସମାଜ ପାଇଁ ଉପଦେଶ ବି ଦେଇଛନ୍ତି ଯେଉଁମାନେ ଗୁଣାଧିକନ୍ ଉତ୍ତମ ତମର ପିତାଙ୍କ କୋଳରେ ବସିଛି ବୋଲି ତାର ଅଧିକ ଗୁଣ ଅଛି ଯେଉଁଥିପାଇଁ ସେ ତାଙ୍କ ପିତାଙ୍କ କୋଳରେ ବସିଛି ତେଣୁ ତାଙ୍କୁ ଦେଖିଲେ ତମେ ମୁଦମ୍ ରୂପସେ ତମେ ଆନନ୍ଦ ପ୍ରାପ୍ତ ହୁଅ ଆମର ସାଧାରଣତଃ କଣ ହଉଛି ପ୍ରଭୁପାଦ ମହାରାଜ ଏ ଶ୍ଳୋକରେ ଟୀକାରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍ ତିନୋଟି ଜିନିଷ ଆମର ଆସୁଛି ଆମର ଯିଏ ଉର୍ଦ୍ଧ୍ୱରେ ରହିଛନ୍ତି ତାକୁ ଦେଖିଲେ ଆମର ଈର୍ଷା ଆସୁଛି ଏନ୍ଭି ଆସୁଛି ହେଇ ଏଠୁ ମୋଠୁ କଣ ଅଧିକ ହେଇଯିବ ଆମେ ଚେଷ୍ଟା କରୁଛୁ କେମିତି ତାକୁ ତଳକୁ ଖସେଇଦେବା ଏଇ ଡିରାଇଜନ୍ ଏନ୍ଭି ବା ଈର୍ଷା ରହୁଛି ଏଥିପାଇଁ ଆମେ ଆନନ୍ଦ ପ୍ରାପ୍ତ ହେଇପାରୁନୁ କିନ୍ତୁ ଯଦି ଆମେ ଦେଖିବା ଆମର ଜଣଠୁ ଆମର ଉନ୍ନତ ଗୁଣର ବିଶିଷ୍ଟ ଉନ୍ନତ ଶକ୍ତି ରହିଛି ତାଙ୍କର ତାକୁ ଦେଖିକି ଆମେ ଆନନ୍ଦିତ ହବା ତାହେଲେ ଆମେ ଆନନ୍ଦରେ ରହିପାରିବା ଗୁଣାଧିକାନ୍ ମୁଦମ୍ ଲିପ୍ସେ ଅନୁକ୍ରସମ୍ ଗୁଣାଧମା ଯେଉଁମାନେ ଆମର ନିମ୍ନରେ ଅଛନ୍ତି ତାଙ୍କୁ ଦେଖିଲେ ଅନୁକ୍ରସମ୍ ତାଙ୍କୁ ଦେଖିଲେ କୃପା କରିବା ତାଙ୍କୁ କରୁଣା କରିବା ତାଙ୍କୁ କେମିତି ସାହାଯ୍ୟ କରିବା ଏଇଟା ମନବୃତ୍ତିରେ ଆସିବା କଥା କିନ୍ତୁ ଆମର କଣ ଆସୁଛି ନା ଡିରାଇଜନ୍ ଆମେ ତାକୁ ଦେଖି ଥଟ୍ଟା କରୁଛେ ଥଟ୍ଟା ପ୍ରୟାସ କରୁଛେ ଏବଂ ମୈତ୍ରୀ ସମାନତ ଅନୁଚ୍ଛେଦ ଆମର ସମାନ ଯେଉଁମାନେ ଅଛନ୍ତି ଆମର ଭଳି ଶକ୍ତିଶାଳୀ ବା ଆମର ଭଳି ବିତ୍ତଶାଳୀ ଏଇଭଳି ଭାବରେ ଯେଉଁମାନେ ଅଛନ୍ତି ଆମର ସମାଜ ସ୍କନ୍ଧ ସେଙ୍କୁ ଦେଖିଲେ କଣ ହୁଏ ସାଧାରଣତଃ ନା ପ୍ରାଇଡ୍ ଆମ ନିଜର ଗର୍ବ ଆସିବ ସିଏ କଣ ମୋ ସହିତ ସମାନ ହବ ଏଇ ଧାରଣାଟା ଆସୁଛି ଆମର କିନ୍ତୁ ଯଦି ତାଙ୍କୁ ଦେଖିକିରି ମୈତ୍ରୀ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ନାରଦ ମୁନି କହୁଛନ୍ତି ତାହେଲେ ନ ତାକୁ ଅଭିଭୂତି ଆମେ ଆଉ ଦୁଃଖ ପାଇବାନି ଆମେ ଅଧିକାଂଶ ଲୋକ ଦୁଃଖ ପାଉଛନ୍ତି ଏଇ କାରଣରୁ ଏଇ ତିନୋଟି କାରଣ ତେଣୁ ଏଇଭଳି ଭାବରେ ଅନେକ ଶିକ୍ଷା ଦେଲେ ମଧ୍ୟ ଧ୍ରୁବ କହୁଛନ୍ତି ଯେ ପ୍ରକୃତରେ ମୋର ଯଦିଓ ଆପଣ ବହୁତ ଜ୍ଞାନ ଦଉଛନ୍ତି କିନ୍ତୁ ସେ କହୁଛନ୍ତି ଯେ ଅଥାପି ମେ ଅଭିନୀତସ୍ୟ କ୍ଷାତ୍ରଂ ଘୋରଂ ପୀୟୂଷଃ ସୁରୁଚ୍ୟା ଦୁର୍ବାଚବାଣ ଭିନ୍ନେ ସହଜି ବୃଦ୍ଧି ମୋର ବିମାତାଙ୍କର ଯୋଉ ଏଭଳି ମୋତେ କଟୁ ଶବ୍ଦ କହିଛନ୍ତି ଯୋଉଥିପାଇଁ ମୋର ହୃଦୟ ବିଦାରଣ ହେଇଯାଇଛି ତେଣୁ ଆପଣ ଯାହା କହୁଛନ୍ତି ମୁଁ ଆଉ ଧରିକି ରଖିପାରୁନି ମୁଁ ଏଇଟାକୁ ଶୁଣିପାରୁନି ବୁଝିପାରୁନି ଏସବୁ ଜିନିଷ ତେଣୁ ଆପଣ ଯଦି ମୋତେ ଭଗବାନ ବିଷୟରେ କହିବେ ତାହେଲେ କୁହନ୍ତୁ ନହେଲେ ମୁଁ ଚାଲିଲି ତେଣୁ ନାରଦ ମୁନି ଦେଖିଲେ ଯେତେବେଳେ ଧ୍ରୁବ ରହିଛନ୍ତି ଅବିଚଳିତ ରହିଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ ଇଏ ହଉଛି ଗୁରୁଙ୍କର ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେଲେ ତେଣୁ ସେ ତାଙ୍କୁ ଶିଷ୍ୟତ୍ୱ ହିସାବରେ ଗ୍ରହଣ କଲେ ତାଙ୍କୁ ଶିଷ୍ୟ ହିସାବରେ ଗ୍ରହଣ କଲେ
ଶିଷ୍ୟତ୍ୱ ପ୍ରଦାନ କରିଛନ୍ତି ତାଙ୍କୁ। ତେଣୁ ତାଙ୍କୁ ସେ ଭଗବାନଙ୍କ ବିଷୟ ବର୍ଣ୍ଣନା କରିଛନ୍ତି, ଭଗବାନ କିଭଳି ସୁନ୍ଦର, ଭଗବାନ କିଭଳି ଚତୁର୍ଭୁଜ ବିଶିଷ୍ଟ, ଭଗବାନଙ୍କର ମୁଖବନ୍ଧ କେମିତି ସୁନ୍ଦର ଦେଖିବା ପାଇଁ, ଭଗବାନ କେମିତି ପୀତବସନ ଧାରଣ କରିଛନ୍ତି, କେମିତି ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭଗବାନଙ୍କର ରୂପ ସବୁ ବର୍ଣ୍ଣନା କରିଛନ୍ତି। ଏବଂ ସେଇ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ମନ୍ତ୍ର ମଧ୍ୟ ଦେଇଛନ୍ତି, ଓଂ ନମୋ ଭଗବତୀ ବାସୁଦେବାୟ। ଏଇ ମନ୍ତ୍ରଟି ସତ୍ୟଯୁଗର ଘଟଣା, ତେଣୁ ସେ ସମୟରେ ଏଇ ମନ୍ତ୍ରଟି ସେ ପ୍ରଦାନ କରିଥିଲେ। ତେଣୁ ତାଙ୍କୁ କହିଛନ୍ତି ତମେ ଯିବ ଯମୁନା କୂଳକୁ, ଯିବ ଯମୁନା ତଟରେ, ବୃନ୍ଦାବନରେ, ଯମୁନା ତଟରେ, ମଧୁବନରେ, ମଧୁବନରେ ବର୍ତ୍ତମାନ ମଧ୍ୟ ସେ ସ୍ଥାନ ଅଛି। ଆପଣମାନେ ଯଦି ବୃନ୍ଦାବନ ପରିକ୍ରମା କରିବେ ଦେଖିବେ ସେ ସ୍ଥାନଟି ରହିଛି, ଧ୍ରୁବ ଟିଲା ବୋଲି କୁହାଯାଉଛି ସେଇଟା, ମଧୁବନରେ ଯମୁନାର ପଶ୍ଚିମ ତଟରେ ରହିଛି ସେ ମଧୁବନ। ତେଣୁ ତାକୁ କହିଛନ୍ତି ତମେ ସେଇ ବୃନ୍ଦାବନକୁ ଯାଅ, ସେଠି ଯମୁନା ନଦୀରେ ତିନିବାର ସ୍ନାନ କରିବ, ଭଗବାନଙ୍କର ମୂର୍ତ୍ତି ସ୍ଥାପନ କରିବ, ତାଙ୍କର ଧ୍ୟାନ କରିବ, ତାଙ୍କ ମନ୍ତ୍ର ଉଚ୍ଚାରଣ କରିବ, ତାଙ୍କୁ ପତ୍ର ପୁଷ୍ପ ଫଳ ନିବେଦନ କରିବ, ଏଇଭଳି ଭାବରେ ଆରାଧନା କଲେ ଭଗବାନ ତୁମକୁ ପ୍ରାପ୍ତ ହେବ, ତମେ ପ୍ରାପ୍ତ ହବ ଭଗବାନ। ତେଣୁ ଧ୍ରୁବ ମହାରାଜ ସେ ପାଞ୍ଚ ବର୍ଷ ବଡ଼ ହେଲେ ମଧ୍ୟ ସେ ଆସିକିରି ସେ ଭଗବାନଙ୍କ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ସେ ଭଗବାନଙ୍କର ଆରାଧନା କରିଛନ୍ତି, ବହୁତ କଠିନ ତପସ୍ୟା ମଧ୍ୟ କରିଛନ୍ତି। ପ୍ରଥମ ମାସରେ ବର୍ଣ୍ଣନା କରାଯାଇଛି ତିନି ଦିନରେ ଥରେ ସେ କପିତ ଏବଂ ବଦରୀ ଏଇ ଫଳ ପ୍ରାପ୍ତ ଖାଉଥିଲେ, ତିନି ଦିନରେ ଥରେ ଲେଖା ଖାଉଥିଲେ ପ୍ରଥମ ମାସରେ। ଦ୍ୱିତୀୟ ମାସରେ ସେ ଛଅ ଦିନରେ ଥରେ ଏଇ ଘାସ ପତ୍ର ଶୁଖିଲା ପତ୍ର ଇତ୍ୟାଦି ଏଇସବୁ ଖାଇକିରି ତପସ୍ୟା କରୁଥିଲେ। ତୃତୀୟ ମାସରେ ନଅ ଦିନରେ ଥରେ ଲେଖା ଜଳ ପ୍ରାପ୍ତ ଜଳ ଗ୍ରହଣ କରିକି ଜଳପାନ କରିକି ସେ ଭଗବାନଙ୍କର ଆରାଧନା କରୁଥିଲେ, ଆଉ କିଛି ଖାଉନଥିଲେ। ଏବଂ ଚତୁର୍ଥ ମାସରେ ବାର ଦିନରେ ଥରେ କେବଳ ବାୟୁ ଭକ୍ଷଣ କରି ସେ ଭଗବାନଙ୍କୁ ତପସ୍ୟା କରୁଥିଲେ, ଏଭଳି କଠିନ ତପସ୍ୟା କରିଛନ୍ତି ପାଞ୍ଚ ବର୍ଷ ବାଳକ। ତେଣୁ ପଞ୍ଚମ ମାସରେ ସେ ଆଉ କୌଣସି ଖାଦ୍ୟ ପାନୀୟ କିଛି ଗ୍ରହଣ ନ କରିକି ଗୋଟିଏ ପାଦରେ ଠିଆ ହେଇକି ଭଗବାନଙ୍କ ଆରାଧନା କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଉଗ୍ର ତପସ୍ୟା କରିଛନ୍ତି, ବହୁତ କଠିନ ତପସ୍ୟା କରିଛନ୍ତି, ସେ ସମୟରେ ସମସ୍ତ ପୃଥିବୀର ଲୋକମାନେ ସବୁ ଆଉ ଶ୍ୱାସ ପ୍ରଶ୍ୱାସ ନେଇପାରିଲେ ନାହିଁ, ଦେବତାମାନେ ମଧ୍ୟ ଶ୍ୱାସ ପ୍ରଶ୍ୱାସ ନେଇପାରିଲେ ନାହିଁ। କାରଣ ଧ୍ରୁବ ମହାରାଜ ଯେତେବେଳେ ପ୍ରାଣାୟାମ କରୁଛନ୍ତି, ଯୋଉ ବାୟୁକୁ ଭିତରକୁ ନେଇଯାଇଛନ୍ତି, ସେ ଆଉ ଭିତରକୁ ବାହାରକୁ ଛାଡ଼ୁନାହାନ୍ତି। ତେଣୁ ତାଙ୍କ ଭିତରେ ଯେହେତୁ ବାୟୁ ରୁନ୍ଧି ହେଇଯାଇଛି, ତେଣୁ ସମଗ୍ର ପୃଥିବୀର ମନୁଷ୍ୟ ଦେବତା ସମସ୍ତଙ୍କର ବାୟୁ ମଧ୍ୟ ରୁନ୍ଧି ହେଇଯାଇଛନ୍ତି। ତେଣୁ ଦେବତାମାନେ ଯେତେବେଳେ ଭଗବାନ ପ୍ରାର୍ଥନା କରିଛନ୍ତି, ତେଣୁ ଭଗବାନ ସେହି ସମୟରେ ଆସି ଉପସ୍ଥିତ ହେଇଛନ୍ତି ଧ୍ରୁବ ମହାରାଜ ପାଖରେ। ସାତ ବର୍ଷରେ ଭଗବାନ ଆସି ଉପସ୍ଥିତ ହେଇଛନ୍ତି, ଛଅ ମାସରେ ଭଗବାନ ପାଖରେ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି ଧ୍ରୁବ ମହାରାଜ ପାଞ୍ଚ ବର୍ଷ ବାଳକ। ତେଣୁ ଭଗବାନ ଗରୁଡ଼ ପୃଷ୍ଠରେ ଆରୋହଣ କରିକି ଆସିଛନ୍ତି, ଭଗବାନ ସେଠି ଆସି ପହଞ୍ଚିଲେ ମଧ୍ୟ ଧ୍ରୁବଙ୍କର ତାର ଧ୍ୟାନ ଭଗ୍ନ ହଉନି, କାରଣ ସେ ଭଗବାନଙ୍କ ହୃଦୟରେ ଦର୍ଶନ କରୁଛନ୍ତି। ଯେଉଁମାନେ ଧ୍ୟାନ କରନ୍ତି, ଧ୍ୟାନ ଅବସ୍ଥିତ ଗତିହୀନ ମନସା ପଶ୍ୟନ୍ତି ଜଣ ଯୋଗୀ ନ, ଭାଗବତ ବର୍ଣ୍ଣନା କରାଯାଇଛି, ଯୋଗୀମାନେ ଯେଉଁମାନେ ଧ୍ୟାନ କରନ୍ତି ତାଙ୍କ ହୃଦୟ ଭିତରେ, ସମସ୍ତଙ୍କ ହୃଦୟ ଭିତରେ ଭଗବାନ ଅଛନ୍ତି। କିନ୍ତୁ ଯେହେତୁ ଆମେ ଆମର ଏଇ ସବୁ ବିଭିନ୍ନ ପ୍ରକାର ଅନର୍ଥ ରହିଛି, ସେଥିପାଇଁ ଆମେ ଭଗବାନଙ୍କୁ ଦେଖିପାରୁନେ। କିନ୍ତୁ ଯଦି ଆମର ଏଇସବୁ ଅନର୍ଥ ଦୂର ହେଇଯିବ, ଆମେ ଭଗବାନ ମଧ୍ୟ ଦର୍ଶନ କରିପାରିବା, ହୃଦୟ ଭିତରେ ଭଗବାନ ରହିଛନ୍ତି। ତେଣୁ ଧ୍ରୁବ ମହାରାଜ ତାଙ୍କ ହୃଦୟ ଭିତରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ବହୁତ ଆନନ୍ଦରେ ସେ ରହିଛନ୍ତି, ତେଣୁ ତାଙ୍କର ଧ୍ୟାନ ଭଗ୍ନ ହଉନି। ତେଣୁ ଭଗବାନ କଣ କଲେ ନା, ନିଜକୁ ସେଇ ତାଙ୍କର ହୃଦୟ ଭିତରେ ଯୋଉ ଥିଲେ ନିଜକୁ ସେଠୁ ଅପସାରିତ କରିଦେଲେ, ନିଜକୁ ସେଠୁ ବାହାର କରିନେଲେ। ସେ ସବୁକିଛି କରିପାରିବେ, ଅକର୍ତ୍ତମ ସର୍ବଦା କର୍ତ୍ତମ, କର୍ତ୍ତମ ଅକର୍ତ୍ତମ ସର୍ବଦା କର୍ତ୍ତମ ସମର୍ଥ, ସବୁକିଛି ଯୋଉ ଅସମ୍ଭବକୁ ମଧ୍ୟ ସେ ସମ୍ଭବ କରିପାରିବେ, ଭଗବାନ ନିଜକୁ ସେଠୁ ଉଭେଇ ନେଇଗଲେ। ତେଣୁ ଯେତେବେଳେ ଧ୍ରୁବ ମହାରାଜ ଦେଖିଲେ ହୃଦୟ ଭିତରେ ଭଗବାନ ନାହାନ୍ତି, ସେତେବେଳେ ସେ ବିଚଳିତ ହେଇଗଲେ, ସେତେବେଳେ ଆଖି ଖୋଲିଦେଇଛନ୍ତି, ଯେତେବେଳେ ଯାହାଙ୍କୁ ହୃଦୟ ଭିତରେ ଦେଖୁଥିଲେ ସେତେବେଳେ ସେ ସାଙ୍ଗେ ସାଙ୍ଗେ ତାଙ୍କୁ ସବୁ ସାମ୍ନାରେ ଆଖି ଚକ୍ଷୁ ସାମ୍ନାରେ ଦେଖୁଛନ୍ତି, ଦର୍ଶନ କରୁଛନ୍ତି। ତେଣୁ ଭଗବାନଙ୍କୁ ଦର୍ଶନ କଲେ କିଭଳି ଆନନ୍ଦ ଆସେ ଧ୍ରୁବ ମହାରାଜ କହିଛନ୍ତି, ସେଇଟା ବହୁତ ତୃତି ରହିଛି। ଧ୍ରୁବ ମହାରାଜ ପାଞ୍ଚ ବର୍ଷ ବାଳକ, ଭଗବାନ ଦେଖି ଅଷ୍ଟ ସାତ୍ତ୍ୱିକ ବିକାର ତାଙ୍କର ଆସୁଛି, ଆନନ୍ଦର ଶେଷ ସୀମାରେ ସେ ପହଞ୍ଚି ଯାଇଛନ୍ତି। ଆମେ ଯୋଉ ଆନନ୍ଦ ପ୍ରାପ୍ତ ହଉଛେ, ଏ ଆନନ୍ଦ ହଉଛି ଭୌତିକ ଆନନ୍ଦ, କିନ୍ତୁ ପ୍ରକୃତ ଆନନ୍ଦ ହଉଛି ଏଭଳି ଆନନ୍ଦ ଯୋଉ ଆନନ୍ଦ ବୋଧିବର୍ଦ୍ଧନ, ଆନନ୍ଦ ରୂପକ ସାଗର ବଢି ବଢିକା ଯାଉଥିବ, ଇଏ ହଉଛି ପ୍ରକୃତ ଆନନ୍ଦ। ତେଣୁ ଧ୍ରୁବ ମହାରାଜ ସେହି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆନନ୍ଦର ଅତିଶୟରେ ସେ ତାଙ୍କର ଦେହରେ ଶରୀରରେ ଅଷ୍ଟସାଥୀକୁ ବିକାଶ ଆସୁଛି, ଅଶ୍ରୁ କମ୍ପ ଏସବୁ ବିଭିନ୍ନ ପ୍ରକାର ଗଦଗଦ ବାଣୀ ଗଦଗଦ ବାଣୀ ହେଇଯାଉଛି। ଏଇଭଳି ଭାବରେ ତାଙ୍କର ସବୁ ଅଷ୍ଟସାଥୀକୁ ବିକାଶ ଆସୁଛି, କିନ୍ତୁ ସେ ଭଗବାନଙ୍କର ସ୍ତୁତି କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ପାଞ୍ଚ ବର୍ଷ ବାଳକ ତାଙ୍କର କଣ ଜ୍ଞାନ ଅଛି ଭଗବାନଙ୍କୁ କଣ ସ୍ତୁତି କରିବେ। ତେଣୁ ଭଗବାନ ଜାଣିଲେ ଧ୍ରୁବ ଚାହୁଁଛନ୍ତି ମଧ୍ୟ ସ୍ତୁତି କରିବା ପାଇଁ, କିନ୍ତୁ ତାଙ୍କର ସେ ଜ୍ଞାନ ଆସୁନି। ତେଣୁ ସେ ଯୋଉ ଧରିଥିଲେ ଗୋଟେ ହାତରେ ଶଙ୍ଖ ଧରିଥିଲେ, ସେ ଶଙ୍ଖରେ ଧ୍ରୁବଙ୍କର କପାଳକୁ ଛୁଇଁଦେଲେ, କପାଳ ଛୁଇଁଦେଲା ମାନେ ଧ୍ରୁବ ପାଖରେ ଧ୍ରୁବଙ୍କର ହୃଦୟରେ ସବୁ ସମସ୍ତେ କିଛି ଜ୍ଞାନ ଆସି ପହଞ୍ଚିଗଲା। ଭଗବଦ୍ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯେଉଁମାନେ ଭଗବାନଙ୍କର ସହିତ ଯୁକ୍ତ ହଉଛନ୍ତି, ଭଗବାନ ତାଙ୍କ ହୃଦୟରେ ଯୋଉ ଅଜ୍ଞାନ ଅନ୍ଧକାର ରହିଛି ସେଟାକୁ ଦୂର କରିଦିଅନ୍ତି, ଜ୍ଞାନ ରୂପକ ପ୍ରଦୀପ ତାଙ୍କର ହୃଦୟ ଭିତରେ ଜାଣିଦିଅନ୍ତି। ତେଣୁ ଧ୍ରୁବ ମହାରାଜ 12 ଶ୍ଲୋକରେ ଭଗବାନଙ୍କର ସ୍ତୁତି କରିଛନ୍ତି। ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଉଛି, ସୂର୍ଯ୍ୟ ଯେଭଳି ଭାବରେ 12 ବାର ମାସରେ 12 ଦେବତା ରହିଛନ୍ତି ସୂର୍ଯ୍ୟରେ, ସେଭଳି ଭାବରେ ଏଇ 12 ଶ୍ଲୋକରେ ସମଗ୍ର ବେଦର ସାର ଜିନିଷଟି କହିଛନ୍ତି ଧ୍ରୁବ ମହାରାଜ। କିନ୍ତୁ ଆମେ ଗୋଟିଏ ଶ୍ଲୋକ କହିବା, କାରଣ ଆମର ସମୟ କମ୍ ରହିଛି। ଗୋଟିଏ ଶ୍ଲୋକରେ ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସେ କହୁଛନ୍ତି, ଯୋ ଅନ୍ତ ପ୍ରବିଶ ମମବାଜ ମିମମ ପ୍ରସୁପ୍ତା ସଞ୍ଜୀବୈତି ଅଖିଳ ଶକ୍ତି ଧର ସୁଧାମ୍ନା ଅନ୍ୟାଞ୍ଚ ହସ୍ତ ଚରଣ ଶ୍ରବଣ ତୋରାଦିନ ପ୍ରାଣାନ୍ନମ ଭଗବତୀ ପୁରୁଷାୟ ତୁଭ୍ୟମ। ସେ କହୁଛନ୍ତି, ଯୋ ଅନ୍ତ ପ୍ରବିଶ୍ୟ, ଆମେ ଏଇ ଶ୍ଲୋକଟି ମୁଁ କାହିଁକି କହୁଛି ନା, ଏଇ ଶ୍ଲୋକଟି ପ୍ରକୃତରେ ଆମେ ସେଇଭଳି ଅବସ୍ଥାରେ ଅଛି ବର୍ତ୍ତମାନ। ଆମର ଯୋଉ ସବୁ ଇନ୍ଦ୍ରିୟ ମାନେ ଅଛନ୍ତି, ଏସବୁ ସୁପ୍ତ ଅବସ୍ଥାରେ ଅଛନ୍ତି। ଯେମିତି ଆମେ ସ୍ୱପ୍ନ ଦେଖିଲେ ଆମେ ଏଇ ଶରୀର ବିଷୟରେ ଭୁଲି ଯାଉଛେ, ସେଇଭଳି ଭାବରେ ଆମେ ଏଇ ଭୌତିକ ଅଭିନିବେଶରେ ଥିବାରୁ ଭଗବାନଙ୍କୁ ଭୁଲି ଯାଇଛେ। କିନ୍ତୁ ଯୋଉମାନେ ଭଗବାନ ଧ୍ରୁବ ମହାରାଜ, ସେ ଅନୁଭବ କରୁଛନ୍ତି ଭଗବାନ କେମିତି ତାଙ୍କର ଅନ୍ତରେ ପ୍ରବେଶ କରିଛନ୍ତି। ଯୋ ଅନ୍ତ ପ୍ରବିଶ ମମ ଭାଚ ମିମମ ପ୍ରସୁପ୍ତା, ମୋର ବଚନ ମୋର ମନ ଯାହା ସବୁ ବର୍ତ୍ତମାନ ଶୋଇକି ରହିଥିଲା, ବର୍ତ୍ତମାନ ସେ ଅନୁଭବ କରୁଛନ୍ତି, ସେ ଜାଗ୍ରତ ହେଇଯାଇଛି, ସେ ସବୁ ଜାଗ୍ରତ ହେଇଯାଇଛି, ସରକାର ତାଙ୍କ ଜାଗ୍ରତ ହେଇଯାଇଛି। ସେ ସୁପ୍ତ ଭାବରେ ଥିଲେ, ଯେମିତି ଜଣେ ପିଲାଟି ଶୋଇକି ରହିଛି ସେ କିଛି ଜାଣିପାରୁନି, ସେ ଯେତେବେଳେ ନିଦ୍ରାରୁ ଜାଗ୍ରତ ହଉଛି ସେ ସବୁ କିଛି ଜାଣିପାରୁଛି। ସେଭଳି ଭାବେ ଆମେ ଭୌତିକ ଚେତନାରେ ସୁପ୍ତ ଅବସ୍ଥାରେ ଅଛେ, ଭଗବାନ ବିଷୟରେ କିଛି ଜାଣିପାରୁନି। କିନ୍ତୁ ଯେତେବେଳେ ଆମେ ଜାଗ୍ରତ ହବା, ଜଣେ ଗୁରୁଙ୍କର ଆଶ୍ରୟରେ ଯାଇକିରି ଏଇ ଭଗବାନଙ୍କର ନାମ ଗ୍ରହଣ କରିକିରି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଏଇ ନାମ ଯେତେବେଳେ ଗ୍ରହଣ କରିବା ସେତେବେଳେ ଆମେ ଜାଗ୍ରତ ହବା। ତେଣୁ ଆମେ 2 ଭଗବାନଙ୍କ ନାମ କୀର୍ତ୍ତନ କରିବା, ଯାହାଫଳରେ କି ପ୍ରକୃତରେ ଆମେ ଜାଗ୍ରତ ଅବସ୍ଥା ପ୍ରାପ୍ତ ହବା।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ
ଆମେ ଯେତେବେଳେ ଭଗବାନଙ୍କ ନାମ କୀର୍ତ୍ତନ କରୁଛେ ଆର ମଧ୍ୟ ସେଭଳି ଭାବରେ ଆମେ ଜାଗ୍ରତ ଅବସ୍ଥା ପ୍ରାପ୍ତ ହଉଛେ। ପ୍ରକୃତରେ ଭଗବାନଙ୍କ ନାମ ଯେଉଁମାନେ ନେଉଛନ୍ତି ସେମାନେ ନିଜେ ସେଟାକୁ ଅନୁଭବ କରୁଛନ୍ତି, କେମିତି ସେମାନେ ଜାଗ୍ରତ ହଉଛନ୍ତି। ଆପଣ ଦେଖିଲେ ଚଳଚ୍ଚିତ୍ର ଦେଖିଲେ କେମିତି ସେମାନେ ପାଶ୍ଚାତ୍ୟ ଜଗତର ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, କିନ୍ତୁ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବଙ୍କର ଶରଣରେ ଯାଇକରି ସେମାନେ ଯେତେବେଳେ ଏଇ ଭଗବାନଙ୍କର ନାମ ନେଇଛନ୍ତି ସେତେବେଳେ ସେମାନେ ପ୍ରକୃତ ଆନନ୍ଦ ଦିବ୍ୟ ଆନନ୍ଦ ସେମାନେ ଅନୁଭବ କରୁଛନ୍ତି। ଆପଣ ଦେଖନ୍ତୁ କେମିତି ତାଙ୍କର ଜୀବନ ଥିଲା, ଅନ୍ୟମାନେ ଯେଉଁମାନେ ଏଇ କୃଷ୍ଣ ଚେତନକୁ ଆସିନାହାନ୍ତି ସେମାନଙ୍କର ଅବସ୍ଥା ଏବଂ ଏମାନଙ୍କର ଅବସ୍ଥା ଭିତରେ କେତେ ତଫାତ ଦେଖନ୍ତୁ, ଆକାଶ ପାତାଳ ତଫାତ। ଆମେରିକା ସରକାର ଚିନ୍ତା କରି ଚିନ୍ତାଗ୍ରସ୍ତ ହେଇଯାଇଥିଲେ ସେଇ ସମୟରେ 1966 ହିପି ମୁଭମେଣ୍ଟ ଯୋଉ ଚାଲିଥିଲା, ଲୋକମାନେ ସବୁ ଡ୍ରଗ୍ ଆଡିକ୍ଟ ହେଇଯାଇଥିଲେ, ନିଶାଦ୍ରବ୍ୟ ସେବନ କରିକି ନିଶା। ଆମେରିକା ସରକାର କୋଟି କୋଟି ଡଲାର ଖର୍ଚ୍ଚ କରି ମଧ୍ୟ ତାଙ୍କୁ ଭଲ ପାଇପାରୁନଥିଲେ। ଆମର ବର୍ତ୍ତମାନ ଓଡ଼ିଶା ଭାରତବର୍ଷର ଅବସ୍ଥା ମଧ୍ୟ ସେଇଭଳିଆ ହେବାକୁ ବସିଛି, ସମସ୍ତେ ନିଶାଗ୍ରସ୍ତ ହେଇଯାଉଛନ୍ତି, ନିଶାରୁ ଉଦ୍ଧାର କରିବୁ ନାହାନ୍ତି କରିପାରୁନାହାନ୍ତି ଆମେ କରିପାରୁନି। କିନ୍ତୁ ଯେତେବେଳେ ଏଇ କୃଷ୍ଣ ଚେତନାକୁ ଆସୁଛନ୍ତି ସେତେବେଳେ ସେ ସବୁକିଛି ତ୍ୟାଗ କରିଦେଉଛନ୍ତି, କାହିଁକି ନା ସେମାନେ ଜାଗ୍ରତ ହେଉଛନ୍ତି, ସେମାନେ ଜାଣିପାରୁଛନ୍ତି ପ୍ରକୃତ ଆନନ୍ଦ କଣ, ଜାଣିପାରୁଛନ୍ତି ପରମ ଦୁଷ୍ଟ ନିବର୍ତ୍ତନ୍ତି, ସେମାନେ ଗୋଟେ ଉନ୍ନତ ଆନନ୍ଦ ଅନୁଭବ କରୁଛନ୍ତି। ଯୋଉ ଆନନ୍ଦ ଦ୍ୱାରା ସେ ଯୋଉ ନିମ୍ନ ଆନନ୍ଦ ସବୁ ରହିଛି ପଶୁ ଚେତନାରେ ଯୋଉ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦ ସେମାନେ ତ୍ୟାଗ କରିପାରୁଛନ୍ତି। ତେଣୁ ଧ୍ରୁବ ମହାରାଜ ସେଭଳି ଭାବରେ ସେଇ ଆନନ୍ଦ ପ୍ରାପ୍ତ ହେଇଛନ୍ତି, ଯେଉଁଥିପାଇଁ ସେ ଏଇ ଶ୍ଲୋକଟି କହିଛନ୍ତି, 12 ଶ୍ଲୋକରେ ଭଗବାନଙ୍କ ସ୍ତୁତି କରିଛନ୍ତି। ସେ କହୁଛନ୍ତି ଯେ ଯୋ ଅନ୍ତ ପ୍ରମିଶ ମମ ଭାତ ମିମମ ପ୍ରସୁପ୍ତାମ, ମୋର ବଚନ ମୋର ଇନ୍ଦ୍ରିୟମାନେ ଯୋଉ ସୁପ୍ତ ଅବସ୍ଥାରେ ଥିଲେ ଶୋଇକି ରହିଥିଲେ, ବର୍ତ୍ତମାନ ଆପଣ ମୋର ହୃଦୟ ଭିତରେ ପ୍ରବେଶ କରିକି ତାକୁ ଜାଗ୍ରତ କରିଛନ୍ତି। ପ୍ରାଣାନ୍ନମ ଭଗବତୀ ପୁରୁଷାୟ ତୁଭ୍ୟମ, ସେ ନିଜେ ଅନୁଭବ କରିପାରୁଛନ୍ତି ପ୍ରକୃତ ଜାଗ୍ରତ ଅବସ୍ଥା ଏବଂ ଶୟନ ଅବସ୍ଥା ଭିତରେ ତଫାତ ସେ ଜାଣିପାରୁଛନ୍ତି, ତେଣୁ ଭଗବତ ଆନନ୍ଦ ସେ ଅନୁଭବ କରୁଛନ୍ତି। ଏଇଭଳି ଭାବରେ 12 ଶ୍ଲୋକରେ ଭଗବାନଙ୍କ ସବୁ ସ୍ତୁତି କରିଛନ୍ତି। ତେଣୁ ଭଗବାନ ଯଦିଓ ସେ ଚାହୁଁଥିଲେ ଯେ ତାଙ୍କର ପିତା ଯୋଉ ରହିଛନ୍ତି ଉତ୍ତାନପାଦ, ଉତ୍ତାନପାଦଙ୍କ ପିତା ହେଉଛନ୍ତି ସ୍ୱୟଂଭୁବ ମନୁ, ସ୍ୱୟଂଭୁବ ମନୁଙ୍କ ପିତା ହେଉଛନ୍ତି ବ୍ରହ୍ମା। ସେ ଚାହୁଁଥିଲେ ମୁଁ ଏମିତି ଗୋଟେ ରାଜ୍ୟ ଭଗବାନ ମାଗିବି ଯେ ମୋର ପିତା ମୋର ପିତାଙ୍କର ପିତା ମୋର ପିତାଙ୍କର ପିତାଙ୍କର ପିତାଙ୍କ ଠାରୁ ମଧ୍ୟ ଅଧିକ ହେଇଥିବ। ଏଇଭଳି ତାଙ୍କ ଛୋଟ ପିଲା ସେ ତାଙ୍କର ସେଇ ଇଚ୍ଛାଟି ଜାଗ୍ରତ ହେଇଥିଲା। ତେଣୁ କିନ୍ତୁ ଯେତେବେଳେ ଭଗବାନଙ୍କୁ ସେ ପ୍ରାପ୍ତ ହେଲେ, ଭଗବାନ ଆସି ସାମ୍ନାରେ ଉପସ୍ଥିତ ହେଲେ, ତମେ ପ୍ରାର୍ଥନା କରିସାରିଲା ପରେ ଭଗବାନ କହୁଛନ୍ତି ତମେ କଣ ବର ଚାହୁଁଛ ମୋଟର ଗ୍ରହଣ କର, ଭଗବାନ ହେଉଛନ୍ତି ବରଦ ତମ, ସେ ବରଦ ଦେବା ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ, ଯାହା କିଛି ଆମେ ଚାହିଁବା ସେ ଦେଇପାରିବେ ପ୍ରଦାନ କରିପାରିବେ। କିନ୍ତୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ଧ୍ରୁବ ମହାରାଜ, ସେତେବେଳେ ସେ ତାଙ୍କର ଆଉ କୌଣସି କାମନା ରହିଲାନି। ଆମର ହରିଭକ୍ତି ସୁଧୋଦୟରେ ବର୍ଣ୍ଣନା କରାଯାଇଛି ଯେ ସେ କହୁଛନ୍ତି ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ସ୍ଥାନା ମିଳାସୀ ତପସୀ ସ୍ଥିତହମ୍ ତ୍ୱାଂ ପ୍ରାପ୍ତବାନ ଦେବ ମୁନିନ୍ଦ୍ର ଗୁହ୍ୟମ କାଚଂ ବିଚିନ୍ନନ ଅପି ଦିବ୍ୟ ରତ୍ନମ ସ୍ୱାମୀ କୃତାର୍ଥସ୍ମି ବରଂ ନ ଯାଚେ। ସେ ଅନୁଭବ କରୁଛନ୍ତି ଯେ ପ୍ରକୃତରେ ମୁଁ କିଛି ସ୍ଥାନ ପ୍ରାପ୍ତ ହେବା ପାଇଁ ଆସିଥିଲି ଆପଣଙ୍କ ପାଖକୁ, ସ୍ଥାନା ବିଳାସ ବିରାଟ ବଡ ରାଜ୍ୟ ଚାହୁଁଥିଲେ, ସେ ସ୍ଥାନ ଚାହୁଁଥିଲେ, ତେଣୁ ଏଇ ସ୍ଥାନ ଅଭିଳାଷ ମୁଁ ସେଥିପାଇଁ ଆପଣଙ୍କ ପାଖରେ ତପସ୍ୟା କରୁଥିଲି ଆପଣଙ୍କ ପାଇଁ ପ୍ରାପ୍ତ ହେବା ପାଇଁ ଆପଣଙ୍କ ଠାରୁ। ମୁଁ ଆପଣଙ୍କୁ ବର୍ତ୍ତମାନ ପ୍ରାପ୍ତ ହେଲି ଦେବ ମୁନିନ୍ଦ୍ର ଗୁହ୍ୟମ, ଆପଣଙ୍କୁ ଦେବତା ମାନେ ଶ୍ରେଷ୍ଠ ମୁନି ମାନେ ମୋତେ ପ୍ରାପ୍ତ ହୁଅନ୍ତି ନାହିଁ ହେଇପାରନ୍ତି ନାହିଁ, କିନ୍ତୁ ମୁଁ ଆପଣଙ୍କୁ ପ୍ରାପ୍ତ ହେଲି। ତେଣୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ କାଚଂ ବିଚିନ୍ନନ ଅପି ଦିବ୍ୟ ରତ୍ନ, ଯଦିଓ ବିରାଟ ବଡ ରାଜ୍ୟ ମୁଁ କାମନା କରୁଥିଲି କିନ୍ତୁ ଆପଣଙ୍କର ଭଳି ପ୍ରାପ୍ତ ହେଇକି ଯୋଉ ମୁଁ ଆନନ୍ଦ ପ୍ରାପ୍ତ ହଉଛି ସେ ଆନନ୍ଦ ତୁଳନାରେ ଏଇଟା ହଉଛି ସାମାନ୍ୟ କାଚ କେତେ ଖଣ୍ଡ ଅନ୍ୱେଷଣ କରୁଛି, କାଚର କଣ ମୂଲ୍ୟ ଅଛି, କିନ୍ତୁ କାଚଖଣ୍ଡର ଅନ୍ୱେଷଣରେ ମୁଁ ଆସିକି ଆପଣଙ୍କୁ ଯୋଉ ପ୍ରାପ୍ତ ହେଲି ମୁଁ ଦିବ୍ୟ ରତ୍ନ ପ୍ରାପ୍ତ ହେଲି, ତେଣୁ ସ୍ୱାମୀ କୃତାର୍ଥ ସ୍ୱାମୀ ବରଂ ନ ଯାଚେ, ବର୍ତ୍ତମାନ ମୁଁ କୃତାର୍ଥ ହେଇଯାଇଛି ମୋର କୌଣସି ବର ଦରକାର ନାହିଁ, ଏଭଳି ଭାବରେ ସେ ଭଗବାନ କହିଛନ୍ତି। କିନ୍ତୁ ଯେହେତୁ ତାଙ୍କର ମନରେ ରହିଯାଇଥିଲା କାମନା ରହିଯାଇଥିଲା ଗୋଟେ ବିରାଟ ରାଜ୍ୟ, ତେଣୁ ଭଗବାନ ତାଙ୍କୁ ଧ୍ରୁବର ପ୍ରଦାନ କରିଛନ୍ତି। ଆପଣ ଦେଖିବେ ଯେତେବେଳେ ରାତ୍ରିର ଉତ୍ତର ଦିଗରେ ଦେଖିବେ ସେ ଧ୍ରୁବର ଧ୍ରୁବ ତାରାଟି ସବୁଠି ଦେଖାଯାଉ ନାହାନ୍ତି, କିନ୍ତୁ ଯୋଉ ସପ୍ତର୍ଷି ମଣ୍ଡଳ ରହିଛି ସେ ସପ୍ତର୍ଷି ମଣ୍ଡଳ ସେଇ ଧ୍ରୁବ ତାରାଙ୍କୁ ଘେରିକିରି ପର୍ଯ୍ୟବେକ୍ଷଣ କରୁଛନ୍ତି ବା ତାଙ୍କର ପରିକ୍ରମା କରୁଛନ୍ତି ଧ୍ରୁବ ତାରା। ଯେତେବେଳେ ଜାହାଜରେ ଯାଆନ୍ତି ନାବିକମାନେ ଜାହାଜ ନେଇକି ଯାଆନ୍ତି ନାବିକମାନେ କମ୍ପାସରେ ସେ ଧ୍ରୁବତାରୁ ଦେଖିକି ଜାଣନ୍ତି ହେଉଛି ଉତ୍ତର ଦିଗ, ଉତ୍ତର ଦିଗ ଜାଣିକି ସେ ଅନୁସାରେ ତାଙ୍କର ଯୋଉ ଯୋଉ ଯିବା କଥା ଜାଣନ୍ତି ସେ ଧ୍ରୁବତାରା। ସେ ଧ୍ରୁବ ଲୋକ ରହିଛି ଯୋଉ ଲୋକଟିକି ସବୁବେଳେ ପାଇଁ ଭୌତିକ ଲୋକ ଧ୍ୱଂସ ହେଇଗଲେ ମଧ୍ୟ ସେ ଲୋକଟି ରହିବ। ଭଗବାନ ଯଦିଓ ତାଙ୍କର ଭକ୍ତ ଚାହିଁନାହାନ୍ତି କିନ୍ତୁ ତଥାପି ସେ ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି। ସେଥିପାଇଁ ଆମେ କହିଲେ ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗେଣ ଦଧିତ ପୁରୁଷଂ ପରମ। ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ କହୁଛନ୍ତି ଯାହାର ଯେକୌଣସି କାମନା ଥାଉ ବା ଯାହାର କୌଣସି କାମନା ନ ଥାଉ ବା ଯାହାର ମୁଖ୍ୟ କାମନା ଥାଉ ସମସ୍ତେ ଯଦି ଭକ୍ତି ଆଚରଣ କରିବେ ତାହେଲେ ତାଙ୍କ ଯାହା ଯାହା ଇଚ୍ଛା ପୂରଣ ହେବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଚତୁର୍ବିଧା ଭଜନ୍ତି ମାନ ଜନା ସ୍ୱୀକୃତି ନୋର୍ଜନ ଆର୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀଚ ଭରତ ସହ। ଚାରି ପ୍ରକାର ଭକ୍ତ ଚାରି ପ୍ରକାର ଯେଉଁମାନେ ସ୍ୱୀକୃତି ନ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ଭଗବାନଙ୍କର କୌଣସି କାମନା ଥିଲେ ମଧ୍ୟ ସେମାନେ ଯଦି ଭଗବାନଙ୍କ ଆରାଧନା କରନ୍ତି ସେମାନେ ହେଉଛନ୍ତି ଉଦାରଧି, ସେମାନଙ୍କ ବୁଦ୍ଧି ହେଉଛି ଉନ୍ନତ ବୁଦ୍ଧି। ଆର୍ତ ଯେଉଁମାନେ ଦୁଃଖରେ ପଡିକିରି ଭଗବାନଙ୍କୁ ଡାକନ୍ତି ଯେମିତି ଗଜରାଜ, ଗଜରାଜ ଯେତେବେଳେ କୁମ୍ଭୀର ଦ୍ୱାରା ଗ୍ରସ୍ତ ହେଇଥିଲେ ସେତେବେଳେ ସେ ଭଗବାନଙ୍କୁ ଆହ୍ୱାନ କରିଥିଲେ, ଭଗବାନ ପ୍ରାର୍ଥନା କରିଥିଲେ ଏବଂ ଭଗବାନ ତାଙ୍କ ଦୁଃଖ ଦୂର କରିଛନ୍ତି। ଜିଜ୍ଞାସୁ ଭଗବାନ ବିଷୟରେ ଜାଣିବା ପାଇଁ ଚାରି କୁମାର ବା ଏ ଯୋଉ ସନକାଦି ଋଷିମାନେ ଭଗବାନ ବିଷୟରେ ଜାଣିବା ପାଇଁ ଆସିଛନ୍ତି ନୈମିଷାରଣ୍ୟକୁ। ସେଇଠି ସୌନକ ଋଷି ଯାଇକିରି ତାଙ୍କୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି, ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଅର୍ଥ ଅର୍ଥ ପ୍ରାପ୍ତି ପାଇଁ କାମନା କରିଥିଲେ ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ଯଦିଓ ଭଗବାନଙ୍କର ଆରାଧନା କରିଥିଲେ ଅର୍ଥ ପ୍ରାପ୍ତି ପାଇଁ କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହେଲେ ସେ ଯଦିଓ ସେ ଅର୍ଥ ପ୍ରାପ୍ତ ହେଇଛନ୍ତି ତଥାପି ତାଙ୍କର କୌଣସି କାମନା ଆଉ ରହିଲାନି। ଏବଂ ଜ୍ଞାନୀ ଚାରି କୁମାର ଯୋଉ ରହିଛନ୍ତି ସନକ ସନାତନ ସନନ୍ଦନ ସନନ୍ଦ କୁମାର ଏ ବ୍ରହ୍ମାଙ୍କର ଚାରି ପୁତ୍ର, ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଏମାନେ ଜ୍ଞାନ ମାର୍ଗରେ ଭଗବାନ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ ତାପରେ ମଧ୍ୟ ସେମାନେ ଭଗବାନଙ୍କ ଭକ୍ତ ହେଇଛନ୍ତି। ତେଣୁ ଏଇଭଳି ଭାବରେ ଧ୍ରୁବ ମହାରାଜ ଯଦି ନ ଚାହିଁଲେ ମଧ୍ୟ ଭଗବାନ ତାଙ୍କୁ ସେଇ ଧ୍ରୁବ ଲୋକଟି ପ୍ରଦାନ କରିଛନ୍ତି ଏବଂ ତାଙ୍କୁ 36,000 ବର୍ଷ କାଳ ସେ ପୂର୍ଣ୍ଣ ଯୌବନରେ ରହିକିରି ରାଜ୍ୟ ଶାସନ କରିବା ପାଇଁ ଆଶୀର୍ବାଦ ଦେଇକି ଚାଲିଯାଇଛନ୍ତି। ତେଣୁ ଭଗବାନ ସେ ଚାଲିଯାଇଛନ୍ତି। ଧ୍ରୁବ ମହାରାଜ ଯଦିଓ ବହୁତ ଆନନ୍ଦିତ ହେଉଛନ୍ତି ତଥାପି ସେ ତାଙ୍କର ଶୋକ ମଧ୍ୟ ରହିଯାଇଛି, ଦୁଃଖ ରହିଯାଇଛି। ତେଣୁ ଏ କଥା ଶୁଣିକିରି ମୈତ୍ରମୁନିଙ୍କୁ ପଚାରୁଛନ୍ତି ବିଦୁର, ଯଦିଓ ଧ୍ରୁବ ମହାରାଜ ଭଗବାନ ପ୍ରାପ୍ତ ହେଲେ ପୁଣି କାହିଁକି ସେ ଦୁଃଖ କଲେ? ନା ଦୁଃଖ କଲେ ଏଇଥିପାଇଁ ଯେ ଧ୍ରୁବ ମହାରାଜ ଯେ ସ୍ୱରାଜ୍ୟ ଯଚ୍ଛତ ମୌଢ୍ୟାନ ମାନମେ ଭିକ୍ଷିତ ଗତ ଈଶ୍ୱରାକ୍ଷଣ ପୁଣ୍ୟନ ଫଳିକାର ନିବାରଣ। ସେ ତାଙ୍କର ମନ ଦୁଃଖ ହେଲା ଏଇଥିପାଇଁ ଯେ ମୁଁ ଭଗବାନଙ୍କୁ ପ୍ରାପ୍ତ ହେଲି, ଭଗବତ ପ୍ରେମ ମାଗିବା ପରିବର୍ତ୍ତେ ମୁଁ ଏଇ ଗୋଟିଏ ସାମାନ୍ୟ ଭୌତିକ କାମନା କରିଦେଲି, ଏଇ ଲୋକ ଧ୍ରୁବ ଲୋକ ମୁଁ ପ୍ରାପ୍ତ ହେଲି। ତାଙ୍କର ଯେହେତୁ ଭୌତିକ କାମନା ଥିଲା ସେଥିପାଇଁ ସେ ତାଙ୍କର ଏଇ ମନ ଦୁଃଖଟି ରହିଲା। ଭଗବାନଙ୍କୁ ପ୍ରାପ୍ତ ହେଲା ମାନେ ଆଉ କୌଣସି କିଛି ଅପ୍ରାପ୍ତି ରହିବନି, ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ପ୍ରାପ୍ତିରେ ଆଉ କୌଣସି ଅପୂର୍ଣ୍ଣତା ରହିବ ନାହିଁ। କିନ୍ତୁ ଯେହେତୁ ତାଙ୍କର ଏଇ କାମନାଟି ଥିଲା ସେଥିପାଇଁ ମନ ଦୁଃଖ କରୁଛନ୍ତି, ମୁଁ କାହିଁକି ଏଭଳି ମନସ୍କାମନା କଲି? ଯଦି ଆମେ ଭଗବାନ ପ୍ରାପ୍ତ ହେବା, ଯଦି ଆମେ ଗୋଟେ ବିରାଟ ବଡ ରାଜ୍ୟ ଆମେ ଜଣେ ଜଣେ ଆମକୁ ଦେଇପାରିବ, କିନ୍ତୁ ତାଙ୍କୁ ଯଦି କହିବା ଆମ ଗୋଟେ ବୁର୍ଲାରେ ବା ଗୋଲଗୁଣ୍ଡାରେ ଗୋଟେ ଛୋଟିଆ 200 କି 2,000 ସ୍କୋୟାର ଫୁଟର ଜାଗାଟି ଦିଅନ୍ତୁ, ତେବେ ଆମକୁ ଯେଭଳି ଭାବେ ମନ ଦୁଃଖ ହବ ସେଇଭଳି ଭାବରେ ଧ୍ରୁବ ମହାରାଜ ମଧ୍ୟ ମନ ଦୁଃଖ ହଉଛି ଯେ ଭଗବାନ ପ୍ରାପ୍ତ ହେଲି ମାନେ ମୁଁ ସବୁକିଛି ପ୍ରାପ୍ତ ହେଇଗଲି। ଭଗବତ ପ୍ରେମ ଯୋଉ ରହିଛି, ଭଗବତ ପ୍ରେମ ତୁଳନାରେ ଏ ଭୌତିକ ଜଗତର କିଛି ଆନନ୍ଦ ତା ସହିତ ତୁଳନା ନୁହେଁ। ତେଣୁକରି ଧ୍ରୁବ ମହାରାଜଙ୍କ ମନରେ ଟିକେ ଦୁଃଖ ରହିଗଲା, କିନ୍ତୁ ଯାହା ହଉ ଯେତେବେଳେ ସେ ଘରକୁ ଫେରିଛନ୍ତି ସେତେବେଳେ ଉତ୍ତାନପାଦ ତାଙ୍କୁ ବହୁତ ସ୍ୱାଗତ କରିଛନ୍ତି ଉତ୍ତାନପାଦ, ଏବଂ ଉତ୍ତାନପାଦ ତାଙ୍କର ସମଗ୍ର ରାଜ୍ୟକୁ ତାଙ୍କର ପୁତ୍ର ଧ୍ରୁବ ମହାରାଜଙ୍କୁ ଧ୍ରୁବଙ୍କୁ ଅର୍ପଣ କରିକିରି ସେ କଣ ବାନପ୍ରସ୍ଥ ନେଇକି ଚାଲିଯାଇଛନ୍ତି ଭଗବାନଙ୍କର ଆରାଧନା କରିବା ପାଇଁ, ଏବଂ ସେମାନେ ସେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି ଉତ୍ତାନପାଦ। ତେଣୁ ଧ୍ରୁବ ମହାରାଜ 36,000 ବର୍ଷ କାଳ ରାଜ୍ୟ ଶାସନ କରିଛନ୍ତି। ଆମେ ବହୁତ କଥା ରହିଛି କିନ୍ତୁ ଆମେ ସଂକ୍ଷେପରେ କହିବା, କିନ୍ତୁ ଅନ୍ତିମରେ ସେ ଯେତେବେଳେ ଆସିକିରି ତାଙ୍କର ପୁତ୍ର ଉତ୍କଳକୁ ରାଜ୍ୟ ପ୍ରଦାନ କରିକିରି ସେ ଚାଲିଯାଇଛନ୍ତି ଜଙ୍ଗଲ ବଣ ଜଙ୍ଗଲକୁ ଚାଲିଯାଇଛନ୍ତି ଭଗବାନଙ୍କ ଆରାଧନା କରିବା ପାଇଁ, ଏବଂ ସେହି ସମୟରେ ଗୋଟେ ଧ୍ରୁବ ଲୋକର ଗୋଟେ ବିମାନ ଆସି ପହଞ୍ଚିଛି ଏବଂ ନନ୍ଦ ସୁନନ୍ଦ ଆଜି ଭଗବାନଙ୍କ ପାର୍ଷଦ ମାନେ ଆସିକିରି ଓହ୍ଲେଇକିରି ध्रुव महाराज को प्रार्थना करसन जे आपण पिलादिने जो भगवान प्रार्थना करथिले भगवान आपण जो ध्रुव रूप प्रदान करसन से ध्रुव रूप रु आमे आसु ए विमान रे आपण चालंत से विमान तेणु जेतेबेळे से जाणिले सेतेबेळे से जाई के स्नान करी जमुना नदी स्नान करी सेठी जो मुनि ऋषि मान अछन्ति तांको ठारु आशीर्वाद प्रार्थना करी जेतेबेळे से विमान को आरोहण करिया पई चाहुसन्ति सेही समय रे সেই সময় সে মৃত্যু স্বয়ং আসি পৌঁছাই যেত মৃত্যু কু এড়াই পারা সে কথা আমি কুছি ধ্রুব মহারাজ তাঁর জীবন উদাহরণ দিয়েছেন সে মৃত্যু কমিটি পার হয়ে যাই জয় করে যাই মৃত্যু আসি পৌঁছাও কিন্তু ধ্রুব মানে জাঁপার না পচার কি না মুছি সাক্ষাৎ মৃত্যু সমস্তে যেত ভৌতিক জগৎ ত্যাগ করতে সেতবে শরীরটি ত্যাগ করতে নিজে গোটে পদ দিয়ে আর গোটে পদরে সে আরোগ্য অদ্ভুত গ্রহ সে বিমান আরোহণ করছেন নিজ স্ব শরীর সে দুর্বল যাত্রা করছেন এ শরীর ত্যাগ করে না মৃত্যু সে জয় করে যাইছেন তেমন সেইভাবে ভাবে আমার কহিবার উদ্দেশ্য লা যে প্রকৃতরে আমি যদি এইভাবে ভাবে ভগবান শরণ যা তাহলে আমি মধ্য এই মৃত্যু কু পার হয়ে যা কিন্তু সাধারণত এইভাবে ভাবে এইভাবে জন মৃত্যু কু পার হয়ে পাঁতে না সেই প্রভুপাদ মহারাজ গোটে উদাহরণ দিয়েছেন যে যেমন দেখিবা সে গোটে বিলেই উদাহরণ দিয়েছেন গোটে বিলেইটে আপনার দেখুথিবা গাঁরে মূষা ছুয়া যে রয়েছে মূষা ছুয়া নিজে পাটিরে নেছি তাকে সে তার শিকার হচ্ছে সে খাদ্য হিসাবে তাকে নেছেন কিন্তু নিজের বিলেই নিজের ছুয়াকে মধ্যে নেছে তার পাটিরে বিলেই যদি ছুয়া জন্ম করে তাহলে সে ছুয়াকে বিভিন্ন স্থান নেব কারণ সেভাবে এটা সুরক্ষিত নয় এইটা সুরক্ষিত এইভাবে বিভিন্ন স্থানান্তরণ করতে সে কিন্তু বিলেইর ছুয়া যেতবে তার মার পাটিরে রয়েছে সেতবে সে আনন্দে রয়েছে কিন্তু মূষা ছুয়াটি যেতবে তার বিলেইর পাটিরে রয়েছে সেতবে সে মৃত্যু যন্ত্রণারে ছটপট হচ্ছে সেইভাবে ভাবে যেমন যেমন ভগবান ভক্ত মাম পেতে পুনর্জন্ম ভগবান যেমন ভক্ত সে স্বর্গ ত্যাগ করতে সেতবে সে ভগবত ধাম প্রাপ্ত হচ্ছে তেমন সে স্বর্গ ত্যাগ করে সে আনন্দে সে স্বর্গ ত্যাগ করতে সে আগে ভৌতিক জগৎ তার ফেরি পড়ে নি সে আনন্দ প্রাপ্ত হচ্ছে যেমনি আমার ভগবত গীতার ভগবান মধ্যে কেছেন যে দেহী নস্মিন যথা দেহে কৌমারম যৌবনম জরা তথা দেহান্তর প্রাপ্তি ধীর তত্র ন মুহ্যতি যেমনি আমার দেখুছে ছোট পিলামান অছন্তি তা পূর্বরু সেমানে বহুত ছোট শিশু থিলে তারপর বালক শরীর প্রাপ্ত হলে কিন্তু বালক শরীর প্রাপ্ত হলে সে শিশু শরীরটি মৃত্যুবরণ কলা কিন্তু সেতুরে সেমানে ব্যস্ত হুনাহান্তি সেভাবে ভাবে বালক শরীর ত্যাগ করে যেতবে যুবক শরীর হবে সেতবে বালক শরীর মৃত্যুবরণ কলে মধ্যে সেমান ব্যস্ত হুনাহান্তি সেভাবে যুবক শরীরটি মৃত্যুবরণ করে জন বৃদ্ধ শরীর প্রাপ্ত হচ্ছে সেতবে সেমান ব্যস্ত হুনাহান্তি তেমন সেইভাবে ভাবে তথা দেহান্তর প্রাপ্তি ধীর স্তরণ মুহ্যতি সেইভাবে ভাবে জানে যেতবে বার্ধক্য শরীর প্রাপ্ত ত্যাগ করিব সেতবে সে আরো গোটে শরীর প্রাপ্ত হবে তেমন সে মুহ্যত ধীর স্তরণ মুহ্যান্তি সেমান বিচলিত হুন্তি না তেমন এইভাবে ভাবে যেমন ভগবান শরণে যাবে ভগবান শরণে গেলে সে সেই ধীর অবস্থা প্রাপ্ত হবে যে সময় কি মৃত্যু আসলে সে অবিচলিত রয়েছে জঙ্গল চাপরম রাবম মন্নতে না তত যস্মিন চিত না দুঃখে না গুণ ভাবে বিচার দেবে মৃত্যু আসি উপস্থিত হলে সে বিচলিত হবে কারণ সে ধীর স্তরে পরিণত হবে অধীর সমস্ত অধীর অবস্থায় রয়েছে
ଛଅଟି ବେଗ ଯୋଉ ରହିଛି କାମ ବେଗ କ୍ରୋଧ ବେଗ ଏସବୁ ବେଗ ଦ୍ୱାରା ଆମେ ଅଧୀର ଅବସ୍ଥାରେ ରହିଛେ କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କର ଶରଣରେ ଯିବେ ଭଗବାନଙ୍କର ନାମ ଗ୍ରହଣ କରିବେ ଭଗବାନଙ୍କର ନାମ ଜପ କରିବେ ଆଉ ବିଭିନ୍ନ ପ୍ରକାର ଯୋଉ ରହିଛି ଆମର ବିଧି ସବୁ ପାଳନ କରିବେ ଭଗବାନଙ୍କୁ ଉପାସନା କରିବେ ତାହେଲେ ସେମାନେ ଏ ସ୍ତରରେ ଉପନୀତ ହେବେ ଯେଉଁଥିରେ କି ସେମାନେ ଆଉ ବିଚଳିତ ହେବେନି ଶରୀର ତ୍ୟାଗ ପଡ଼େ ଆଉ ବିଚଳିତ ହେବେନି ତେଣୁ ଏହିଭଳି ଭାବରେ ଶାସ୍ତ୍ରରେ ଅନେକ ପ୍ରକାର ଉଦାହରଣ ସବୁ ରହିଛି ଆମର କମ୍ ସମୟ ଭିତରେ ଆମେ କିଛି କିଛି ଭଗବାନଙ୍କ ଆପଣମାନଙ୍କ କଥା କହିଲୁ ତେଣୁ ଏହିଭଳି ଭାବରେ ଆମର ପ୍ରତିଦିନ ମନ୍ଦିରରେ ସକାଳେ ଭାଗବତ କଥା କରାଯାଉଛି ସନ୍ଧ୍ୟାବେଳେ ଭଗବତ ଗୀତା କାର୍ଯ୍ୟକ୍ରମ ରହିଛି ବିଭିନ୍ନ ଫେଷ୍ଟିଭାଲ ମାନଙ୍କରେ ମଧ୍ୟ ଆମେ ଏହି ଭଗବାନଙ୍କର କଥା ପରିବେଷଣ କରୁଛୁ ବୁଲାରେ ଆମର ନିକଟରେ ରାମନବମୀ ପାଇଁ ଆମେ ଭାଗବତ କଥା କହିବୁ ଏଭଳିଆ ବିଭିନ୍ନ ସମୟରେ ସାତ ଦିନ ମାର୍ଚ୍ଚ ଏକତିରିଶରୁ ମାର୍ଚ୍ଚ ତିରିଶ ଛଅ ପର୍ଯ୍ୟନ୍ତ ଏଇ ସାତ ଦିନ ଧରିକି ବୁର୍ଲା ଯୋଉ ହାଇସ୍କୁଲ ପଡ଼ିଆ ଅଛି ସେଠି ଆମେ ପ୍ରତିବର୍ଷ କରିଆସୁଛୁ ଏ ରାମନବମୀ ସମୟରେ ଭଗବାନ କଥା କହି ଆସୁଛୁ ତେଣୁ ଏଇ ଶାସ୍ତ୍ରର ଯୋଉ ରହିଛି ଜ୍ଞାନ ସବୁ ଆମେ ଚାରିଆଡେ ବୁଲିକିରି ଭଗବାନଙ୍କ ନାମ ପ୍ରଚାର କରୁଛୁ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ପ୍ରଚାର କରୁଛୁ ତେଣୁ ଆପଣମାନେ ମଧ୍ୟ ଅନୁରୋଧ ଯେ ଆପଣମାନେ ଏଇଭଳି ଭାବରେ ଆମେ କରିବାର ଉଦ୍ଦେଶ୍ୟ ହେଉଛି ଆପଣମାନେ ଜାଣିବେ ଏଇଭଳି ଭାବେ ବ୍ୟବସ୍ଥା ସବୁ ରହିଛି ଭଗବାନ କୃପା କରିକି ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିଛନ୍ତି କିନ୍ତୁ ଆପଣମାନେ ଯଦି ଗ୍ରହଣ କରିବେ ତାହେଲେ ଉଦ୍ଧାର ହେବାର ବାଟ ଫୁଟିଯିବ ବ୍ରହ୍ମାଣ୍ଡ ଭ୍ରମିତେ କୋଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଇ ଭକ୍ତିରତା ବିଜ ଯଦି ଆମେ ଏଇ ଧାରକୁ ନ ଆସିବା ତାହେଲେ ଆମେ ସେ ଜନ୍ମ ମୃତ୍ୟୁ ଜରାଗାଦି ଦୁଃଖରେ ଏଇଭଳି ପୁନରପି ଜନମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନ ଏଇଭଳି ଭାବରେ ଚାଲିଥିବ ତେଣୁ ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଏଇ ବ୍ରହ୍ମାଣ୍ଡରେ ଭ୍ରମଣ କରିକରି ଅନ୍ତିମରେ ଭଗବାନଙ୍କର ଯୋଉ ଭକ୍ତ ତାଙ୍କର କୃପା ପ୍ରାପ୍ତ ହେଇକିରି ଏଇ ଭକ୍ତିଲତା ବିଜୟ ପ୍ରାପ୍ତ ହେଇକିରି ଭଗବାନଙ୍କ ନାମ ଗ୍ରହଣ କରନ୍ତି
ହରେ କୃଷ୍ଣ 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 ହରେ 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 ରାମ 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 ହରେ
ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଆପଣମାନେ ବହୁତ ସମୟ ଧରିକି ଭଗବାନ କଥା ଶ୍ରବଣ କଲେ ଅନ୍ତିମରେ ମୁଁ ଆମର ନାମଟର ଯେ ମୁଖ୍ୟ ଶ୍ରୀପାଦ ଶ୍ରୀରାଜ ମୁଁ ଅନୁରୋଧ କରିବି ସେ ମଧ୍ୟ ଆପଣମାନଙ୍କୁ କିଛି କଥା କହିବେ ତାପରେ ଆମ କଥା ବିଶ୍ରାମ ଜୟ ଶ୍ରୀମଦ୍ ଭାଗବତ
ହରେ କୃଷ୍ଣ ଆପଣମାନଙ୍କ ଭିତରେ ଯଦି କିଏ ଏଇ ଭଗବାନଙ୍କର ନାମ ଦୈନନ୍ଦିନ ଜୀବନରେ କରିବାକୁ ଚାହାନ୍ତି ମାଳା ମାଧ୍ୟମରେ ଆମର ସେଠି ପୁସ୍ତକ ଅଛନ୍ତି ଶ୍ରୀମଦ୍ ଭଗବତ ଗୀତା ମୌଳିକ ରୂପରେ ଯାହାକି ବ୍ୟାସଦେବଙ୍କ ରଚିତ ମୂଳ ସଂସ୍କୃତ ଶ୍ଲୋକ ଅଛନ୍ତି ତାର ଶବ୍ଦ ଅର୍ଥ ଅନୁବାଦ ଭାବାର୍ଥ ଏସି ଭକ୍ତି ବେଦାନ୍ତ ସ୍ୱୟଂ ପ୍ରଭୁପାଦ ସେଇ ସାଂସ୍କ୍ରିଟରୁ ପ୍ରଥମେ ଇଂରାଜୀ କରିକି ଇଂରାଜୀ ଭାଷାରେ ପାଶ୍ଚାତ୍ୟ ଜଗତରେ ପ୍ରଚାର କରିଥିଲେ ଏବଂ ସେଇ ସଂସ୍କୃତରୁ ମଧ୍ୟ ଓଡ଼ିଆ କରାଯାଇଛି ଶ୍ରୀମଦ୍ ଭଗବତ ଗୀତା ମୌଳିକ ରୂପରେ ଅଛନ୍ତି ଏ ଗୀତା ରଖନ୍ତୁ ପ୍ରତ୍ୟେକ ଘରେ ଘରେ ଏବଂ ଗୋଟିଏ ଗୋଟିଏ ଶ୍ଲୋକ ପ୍ରତ୍ୟେକ ଦିନ ଅଧ୍ୟୟନ କରନ୍ତୁ ଏବଂ ଆମର ଏଠି ମନ୍ଦିରରେ ଯେଉଁ ଉତ୍ସବ ସମୟରେ ବି ଆସନ୍ତୁ ଏବଂ ମନ୍ଦିରରେ ଯଦି ଆପଣମାନେ ଯୋଗାଯୋଗ କରିବେ ଭକ୍ତି ଯୋଗ ମାର୍ଗକୁ ଧରିପାରିବେ ଏବଂ ଭଗବାନଙ୍କର ନାମ ହରିହରି ବିଫଲେ ଜନ ଗୁଆଇଲୁ ଯୋଉ ପ୍ରଥମେ ଆମେ ଭଗବାନ ଯୋଉ ବୋଲିଥିଲେ ଗୋଲେଖର ପ୍ରେମଧନ ହରିନାମ ସଂକୀର୍ତ୍ତନ ଏ ଯୋଉ ହରିନାମ ସଂକୀର୍ତ୍ତନ ଆମେ ମହାମନ୍ତ୍ର ଯୋଉ କୀର୍ତ୍ତନ କରୁଛେ କଳିଯୁଗର ତାରକ ପ୍ରଧାନ ଏଇ ମହାମନ୍ତ୍ର ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏଇ ନାମ ଗୋଲକ ବୃନ୍ଦାବନରେ ବର୍ତ୍ତମାନ ମଧ୍ୟ ରାଧାରାଣୀଙ୍କ ଆନୁଗତ୍ୟରେ ସମସ୍ତ ଗୋପୀମାନେ ସମସ୍ତ ଭକ୍ତମାନେ କୀର୍ତ୍ତନ କରୁଛନ୍ତି ସେଇ ସେମ୍ ନାମକୁ ଚୈତନ୍ୟ ମହାପ୍ରଭୁ ପତିତ ପାବନ ଅବତାର ଚୈତନ୍ୟ ମହାପ୍ରଭୁ କଳିହତ ଜୀବମାନଙ୍କ ପାଇଁ ଏ ଭୌତିକ ସଂସାରକୁ ବା ଏ ପୃଥିବୀକୁ ସେଇ ପ୍ରେମଧନ ହରିନାମକୁ ଆଣିଛନ୍ତି ସେ ହରିନାମକୁ ଶ୍ରଦ୍ଧା ମୂଲ୍ୟ କେବଳ ଶ୍ରଦ୍ଧା ବିନିମୟରେ ବିତରଣ କରୁଛନ୍ତି ତେଣୁ ଯେଉଁ ଭକ୍ତମାନଙ୍କର ଯେଉଁ ବ୍ୟକ୍ତିମାନଙ୍କର ଶ୍ରଦ୍ଧା ଅଛି ଏ ନାମକୁ ଦୈନନ୍ଦିନ ଜୀବନରେ ଆପଣ ଚାକିରି କରନ୍ତୁ ବ୍ୟବସାୟ କରନ୍ତୁ ଯେକୌଣସି କର୍ମ କରନ୍ତୁ ସେ କର୍ମମୟ ଜଞ୍ଜାଳ ଭିତରେ ଆମକୁ ଭଗବାନଙ୍କର ନାମ କରିବାକୁ ପଡ଼ିବ ତାହେଲେ ଯଦି ଆମେ ଭଗବାନଙ୍କୁ କେନ୍ଦ୍ର କରିକି ଆମେ ପରିବାର ଚଲେଇବା ତାହେଲେ ଆମେ ନିଶ୍ଚିତ ଶାନ୍ତିରେ ରହିପାରିବା ଏବଂ ଘରର ସମସ୍ତ ମଙ୍ଗଳ ଦୂର ହେଇଯିବେ ଏବଂ ଶେଷରେ ଯେଉଁ ଆମର ମନୁଷ୍ୟ ଜୀବନର ଯେଉଁ ଲକ୍ଷ୍ୟ ଏତାଭ୍ୟାଂ ସଂଖ୍ୟ ଯୋଗାଭ୍ୟାଂ ସ୍ୱଧର୍ମ ପରିନିଷ୍ଠୟା ଜନ୍ମ ଲାଭ ପରାପଂଶ ଅନ୍ତେ ନାରାୟଣ ସ୍ମୃତି ନା ଅନ୍ତିମ ସମୟରେ ଭଗବାନଙ୍କ କୃପାରୁ ଭଗବାନ ସ୍ମୃତି ଆମ ମାନସପଟରେ ଆସିବେ, ଭଗବାନଙ୍କର ନାମ ଉଚ୍ଚାରଣ ଆମେ କରିପାରିବା ଏଇ ଶରତ୍ୟାଗ ସମୟରେ, ଏବଂ ଆମେ ସେ ଯୋଉ ଦୁଃଖପୂର୍ଣ୍ଣ ଜଗତ ଯୋଉ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇ ଯୋଉ ଚାରୋଟି ଦୁଃଖ ଏଇ ଦୁଃଖରୁ ଆମେ ସବୁଦିନ ପାଇଁ ନିବୃତ ହୋଇ ଆମର ଯୋଉ ଚିର ସ୍ଥାନ ନିତ୍ୟ ସ୍ଥାନ ବୈକୁଣ୍ଠ ଧାମ ପ୍ରାପ୍ତ ହେଇପାରେ। ଯେଉଁମାନେ ଭକ୍ତମାନେ ଚାହୁଁଛନ୍ତି ମାଳାରେ ଜପ କରିବା ପାଇଁ ଆମର ଜପମାଳା ଅଛନ୍ତି, ଏଠି ପୁସ୍ତକ ଅଛନ୍ତି ଗ୍ରହଣ କରିପାରିବେ, ଏବଂ ନିକଟରେ ମଧ୍ୟ ମନ୍ଦିର ଅଛନ୍ତି ମନ୍ଦିରରେ ଯାଇକି ଯୋଗାଯୋଗ କରିପାରିବେ। ହରେ କୃଷ୍ଣ। ବର୍ତ୍ତମାନ ଗୋଟେ ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବା, ତାପରେ ମହାପ୍ରସାଦ ଅଛନ୍ତି ସମସ୍ତଙ୍କୁ ବିତରଣ କରାଯିବ, ଏବଂ ମହାପ୍ରସାଦ ସମସ୍ତେ ଗ୍ରହଣ କରିବା ପାଇଁ ଆମର ଅନୁରୋଧ। ହରେ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ